ଚକାକୁ ରଖିଥିଲି ଲଟାକି ପଡ଼ିଥିଲା କିଭଳି ଲଟାକି ଜାଣିପାରୁନଥିଲୁ କିନ୍ତୁ 12 en Prabhu Yoga Kaitile. Then there was a train. The Sarmaras both Pito Yetre, Kaitiko Pere, and the Guru Paramadan Kuru Kaitile. Then Rati Paile, Bhagavan Ramchandra, Radha Yitande, Kindu say Ratire, my Mantharakara, Protanare, Kaikara, Manabadarigala. असत्संग प्रभाव दुई रही थी सत्संग बहुत रेयर बहुत कौन बहुत क्वचित मिले सत्संग सबुठे असत्संग प्रभाव रही थी सत्संग गुण बहुत ज्ञान कराई विशेष भाव एकादश स्कंद द्वादश अध्याय भगवान कहते सबुठ बुझत ज्ञान ये कौन भगवान ये सत्संग सत्संग प्रभाव में केवल समस्त जीवन परिवर्तन हो आज आप शुणुले वर्तमान कथा दामोदर स्वामी महाराज कृपा बपु संघ रूपी संघ रूते व्यक्ति जीवन परिवर्तन हो आम सबल करने समय ना विशेष मुझे शुणीपारे ना कि बहुत भक्त चाहूंगे जो रही भावना व्यक्त करने जो समय ना प्रकाश करेणु ये भाव सत्संग प्रभाव में जन सत्संग को वर्णना करना न स्वर्गुण पुनर्भव भगवत संगी संघर्ष मर्त्याना क्षमता भगवान जन भक्त ये सत्संग प्रभाव एभली रही सहित स्वर्ग सामान हो पारना तुलाम लबे ना भी लब शब्द भगवान व्यवहार कर लब में बहुत कम समय गोटे सेकेंड रू कम समय ये समय जन सत्संग करेंगे सत्संग करेंगे से सत्संग सहित तुलाम लबे ना भी न स्वर्ग स्वर्ग सामान हो पारना न पुनर्भव जो मैंने मुक्ति पाई से तुलनीय हो पारना भगवत संगी संघर्ष भगवान जो मैंने संग कर भगवत संगी जो संग करवा मर्त्याना किमता आशीष बहुत जगत आठ रु अधिक कि आशीष अधिक कि ना बर कि ना ये सब गुरुत्वपूर्ण भागवत दुई थर वर्णना कर सूत गोस्वामी को स्वर्णका ऋषि मैंने कहते भगवान को एकता सूत गोस्वामी को जो स्वर्णका ऋषि कहते भागवत प्रथम स्कंदर कही भगवान स्वयं जो आविर्भाव होते हैं प्रचेता मैंने भगवान को यह भाव में रही थे सत्संग प्रार्थना करते तेणु आम सौभाग्य आम ये सत्संग करे जहाँ फल प्रकृत आम जीवन परिवर्तन हो पार तेनाली शिक्षा ग्रहण से आप जानते मुझे विशेष भाव वर्णना करना दुईट बर मागे दुईट बर दशरथ महाराज प्रदान करते तेणु से राति दुईट बर मागे जे 14 वर्ष रामचंद्र वनवास थे एवं भरत महाराज राजा हे भरत राजा हे पुत्र राजा हे तेणु भरत मान को त्याग करदे एक शुणा एक शिक्षा मध्य रही तेणु ये प्रथम शिक्षा हूँ पावर ऑफ बैड एसोसिएशन द्वितीय शिक्षा हूँ अटैचमेंट टू सर्विस नॉट टू पोजिशन भगवान रामचंद्र पितांकर आज्ञा को ग्रहण करते से भगवान पिता व्यवस्था करते रात पाई से राजा होते हैं भगवान रामचंद्र से स्वीकार कले किंतु राति भितर सब परिवर्तन हो गला राति पाइने कहगला से बनर राजा हे महाराज कहते हैं बनर राजा हे अयोध्यार राजा हे ना से स्वीकार कले यहाँ हूँ आम जो आम जो निर्देश आसटा को आम ग्रहण करवा सीटा हूँ अटैचमेंट टू सर्विस ये आम सेवा ପାଇଁ ବା ଗୁରୁଜନମାନଙ୍କ ପାଇଁ ଆମର ସେବା ଏଇଟା ରହିବାର ଅଛି, କିନ୍ତୁ ସେଇଟା ଭୋଗ କରିବା ପାଇଁ ସେଇଟାକୁ ଆମେ ଗ୍ରହଣ କରିବା କଥା ନୁହଁ। ରାଜପଥ ଭୋଗ କରିବା ପାଇଁ ଭଗବାନ ରାମଚନ୍ଦ୍ର ସେଇଟା ଗ୍ରହଣ କରିବା ପାଇଁ ରାଜି ହେଇନଥିଲେ। ଇଏ ହେଉଛି ଦ୍ୱିତୀୟ ଶିକ୍ଷା। ତୃତୀୟ ଶିକ୍ଷା ହେଉଛି ମିଶନ ଅଫ୍ ଲାଇଫ ଟୁ ଭ୍ୟାଙ୍କୁଇଶ ଦ ଡିମୋନିଆକ୍ ଟେଣ୍ଡେନ୍ସି ଇନ୍ ଅର୍ ହାର୍ଟ। ଭଗବାନ ରାମଚନ୍ଦ୍ର ରାବଣକୁ ଯେଉଁ ହତ୍ୟା କଲେ, ଅବଶ୍ୟ ରାବଣକୁ ଯେଉଁ ହତ୍ୟା କରିବା ପାଇଁ କୁହାଯାଉଛି, ରାବଣକୁ ଉଦ୍ଧାର କଲେ। ରାବଣ ଏବଂ କୁମ୍ଭକର୍ଣ୍ଣ ସେମାନେ ହେଉଛନ୍ତି ଭଗବାନ ପାର୍ଷଦ, ଯିଏକି ବୈକୁଣ୍ଠରେ ଜୟ ଏବଂ ବିଜୟ ଥିଲେ। ସତ୍ୟଯୁଗରେ ସେମାନେ ଆସିଥିଲେ, ହିରଣ୍ୟାକ୍ଷ ଏବଂ ହିରଣ୍ୟକଶି ରୂପରେ ଭଗବାନ ତାଙ୍କୁ ଉଦ୍ଧାର କରିଥିଲେ। ପୁଣି ତ୍ରେତା ଯୁଗରେ ସେମାନେ ଆସିଲେ ରାବଣ ଏବଂ କୁମ୍ଭକର୍ଣ୍ଣ ରୂପରେ ଭଗବାନ ତାଙ୍କୁ ଉଦ୍ଧାର କଲେ। ପୁଣି ଦ୍ୱାପର ଯୁଗରେ ସେମାନେ ଆସିଲେ ଶିଶୁପାଳ ଏବଂ ଦନ୍ତଭକ୍ତ ରୂପରେ ଭଗବାନ ତାଙ୍କୁ ଉଦ୍ଧାର କରିଛନ୍ତି। ଭଗବାନଙ୍କର ଅସ୍ତ୍ରମାନଙ୍କୁ ବିନାଶ କରନ୍ତି, ତାଦ୍ୱାରା ଭଗବାନ ତାଙ୍କ ପ୍ରତି ଅନ୍ୟାୟ କରନ୍ତି ନାହିଁ, ତାଙ୍କ ପ୍ରତି କୃପା କରନ୍ତି। ଆମର ଯେଉଁ ରହିଛି ତୃତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବିଦୁର ଉଦ୍ଧବ ତା ବିଦୁରକୁ କହିଛନ୍ତି, ଭଗବାନ ଯେଉଁ ପୁତନାଙ୍କୁ ହତ୍ୟା କରିଥିଲେ, ତଦନ୍ତର କ'ଣ ଏବେ ଭଗବାନ ପୁତନାଙ୍କୁ ହତ୍ୟା କରିଥିଲେ, କିନ୍ତୁ ପୁତନାଙ୍କୁ ସେ ଉଦ୍ଧାର କରିଥିଲେ। ସେ କଥା ସେ କହିଛନ୍ତି, ଅହୋ ଗତିଜଂ ସ୍ତନକାଣ କୂଟଂ ଜିଘାଂଶୟପାୟ ସାଧି ଲେଭେ ଗତିଂ ଭାତୃ ଚିତାଂଶ ଦୌନ୍ୟଂ ଗଙ୍ଗା ଦୟାଳୁ ଶରଣଂ ପ୍ରଜେମ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣରେ ଯିବା? ଭଗବାନ ଏଭଳି ଦୟାଳୁ ଦେ କ'ଣ ନା ଅହୋ ବାକି ଆଶ୍ଚର୍ଯ୍ୟ ହେଉଛନ୍ତି ଉଦ୍ଧବ, ଅହୋ ଶବ୍ଦ ବ୍ୟବହାର କରିଛନ୍ତି, ଯେ କି ବାକି ପୁତନା ଏତେ ଅସାଧୀ ଥିଲା ଯେ ସ୍ତନରେ କାଳକୃତ ବିଷ ଗୁଡ଼ିକରେ ଆସିଥିଲା ଭଗବାନ ହତ୍ୟା କରିବା ପାଇଁ, ଜିଘାଂଶୟା ବି ଅସାଧୀ। କିନ୍ତୁ ଭଗବାନ ଯଦିଓ ତାର ପ୍ରାଣ ନେଲେ, କିନ୍ତୁ ତାଙ୍କୁ ତାଙ୍କର ଧାତୀ ଧାତ୍ରା ଧାତୃ ଚିତା ଧାତ୍ରୀ ତାଙ୍କ ଦୁଇ ଜଣ ଧାତ୍ରୀ ଅଛନ୍ତି କୁହାଯାଏ, ଅମ୍ବିକା ଏବଂ କେଳିବା, ସେ ଧାତ୍ରୀକୁ ଯେଉଁ ସ୍ଥାନ ଦେଇଥିଲେ ସେଇ ସ୍ଥାନ ପ୍ରଦାନ କରିଥିଲେ ଏଇ ପୁତନା ରାକ୍ଷସକୁ। ତେଣୁ ଆଉ କିଏ ଆଉ ଦୟାଳୁ କିଏ ଅଛନ୍ତି ଯାହାଙ୍କର ସ୍ଥାନରେ ଆମେ ଯିବା? ଭାଗବତର ଶ୍ଳୋକ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସୁଖଦେବ ଗୋସ୍ୱାମୀ ଯିଏକି ଜନ୍ମରୁ ବ୍ରହ୍ମଚିନ୍ତନ କରୁଥିଲେ, ସେ ଜନ୍ମରୁ ଗୃହ ତ୍ୟାଗ କରି ପ୍ରବଜ୍ଞା କରିବା ପାଇଁ ଚାଲିଗଲେ, ଏବଂ ଏହି ଶ୍ଳୋକ ଯେତେବେଳେ ଶୁଣିଲେ ବ୍ରହ୍ମଚିନ୍ତନ କରୁଥିଲେ ଏହି ଶ୍ଳୋକ ଏବଂ ଆଉ କେତୋଟି ଭାଗବତର ଶ୍ଳୋକ ଯେତେବେଳେ ଶୁଣିଲେ ଭଗବାନଙ୍କର ଲୀଳା ଗୁଣ ଲୋକ ଇତ୍ୟାଦି ଆକର୍ଷିତ ହେଇକି ସେ ଆସିଲେ ଏବଂ ତାଙ୍କ ପିତାଙ୍କ ପାଖରୁ ଏହି ଭାଗବତ ଶ୍ରବଣ କଲେ ବା ଶିକ୍ଷା କଲେ। ତେଣୁ ଇଏ ଗୋଟିଏ ଶିକ୍ଷା ଆମର ଯେ ଭଗବାନ ରାମଚନ୍ଦ୍ର ଯେଉଁ ରାବଣ ହତ୍ୟା କଲେ, ଏ ଅସୁରକୁ ବିନାଶ କଲେ। ତେଣୁ ସେହିଭଳି ଭାବରେ ଆମ ହୃଦୟରେ ବହୁତ ଆସୁରିକ ପ୍ରବୃତ୍ତି ରହିଛି। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ଦୈବ ଅସୁର ବିଭାଗ ବିଷୟରେ ଯେଉଁ କହୁଛନ୍ତି, ସେତେବେଳେ ସେ କହିଛନ୍ତି କଥା ଅସୁର ସ୍ୱଭାବ ବିଷୟରେ ବହୁତ କଥା ଅଛି, କିନ୍ତୁ ମୁଖ୍ୟ ହେଉଛି ତିନୋଟି, କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ତ୍ରୟଂତରେ ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନମାତ୍ମନଃ। ଏ ନରକକୁ ଦ୍ୱାର କୁହାଯାଉଛି, କାମ କ୍ରୋଧ ଏବଂ ଲୋଭ। ତେଣୁ ଏଇ ତିନୋଟିକୁ ଆମକୁ ତ୍ୟାଗ କରିବା, ଏ ଅସୁର ପ୍ରବୃତ୍ତି। ତେଣୁ ଭଗବାନ ରାମଚନ୍ଦ୍ର ଯେଉଁ ରାବଣଙ୍କୁ ହତ୍ୟା କଲେ, ତାର ଅର୍ଥ ଆମେ ମଧ୍ୟ ଭଗବାନ ରାମଚନ୍ଦ୍ରଙ୍କ ପାଖରେ ପ୍ରାର୍ଥନା କରିବା, ଆମର ଯେଉଁ ଅସୁରିକ ପ୍ରବୃତ୍ତି ରହିଛି ସେ ଅସୁରିକ ପ୍ରବୃତ୍ତିକୁ ଭଗବାନ ରାମଚନ୍ଦ୍ର କୃପା କରି ବିନାଶ କରିବେ। ଭଗବତୀତା ତୃତୀୟ ଅଧ୍ୟାୟ ଭଗବାନ କହିଛନ୍ତି, ଅର୍ଜୁନ ବୁଝିପାରିଲେ ନାହିଁ କାହିଁକି ଲୋକମାନେ ଅନ୍ୟାୟ କାର୍ଯ୍ୟ କରୁଛନ୍ତି। ଅସୁରିକ ପ୍ରବୃତ୍ତି ଦ୍ୱାରା ଉଦ୍ଭୁତ ହେଇ ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ ଅନ୍ତିମରେ କହିଥିଲେ ତୃତୀୟ ସ୍କନ୍ଧରେ, ଜହି ଶତ୍ରୁ ମହାବାହୋ କାମ ରୂପ ଗ୍ରାସନ ଏବଂ ବୁଦ୍ଧି କରଣ ବୁଦ୍ଧା ସଂସ୍ତଭ୍ୟାତ୍ମନା ଜହି ଶତ୍ରୁ ମହାବାହୋ କାମ ରୂପ ଗ୍ରାସନ। ଆମର ଯଦି ବୁଦ୍ଧିକୁ ଆମେ ଭଗବାନ ସହିତ ଯୁକ୍ତ କରିବା ପରମ ବୁଦ୍ଧା, ତାହାଫଳରେ ଆମେ ଆମର ଯେଉଁ ରହିଛି କାମ କ୍ରୋଧ ଲୋଭ ଇତ୍ୟାଦି ଆମ ମନକୁ ଦମନ କରିପାରିବା। ସନ୍ତଭ୍ୟା ମାନ ମାତ୍ମ, ତେଣୁ ସେଇଥିରେ ହିଁ ଆମେ ଜୟ ଶତ୍ରୁ ମହାଭାବ, ଆମର ଯେଉଁ ଶତ୍ରୁ ରହିଛନ୍ତି କାମ କ୍ରୋଧ ଲୋଭ ଇତ୍ୟାଦି ଆମର ଶତ୍ରୁ, କାମ ଏସ କ୍ରୋଧ ଏସ ରଜୋଗୁଣ ସମୁଦ୍ଭବ ମହାସନ ମହାପାତ୍ମା ବେଦି ଜ୍ଞାନମୀୟ ବହିରଣ, ଏମାନେ ଆମର ଶତ୍ରୁ। ତେଣୁ ଏ ଶତ୍ରୁକୁ ଆମେ ଜିତିପାରିବା ଆମର ତ ବୁଦ୍ଧିକୁ ଭଗବାନ ସହିତ ଦୃତ କରିବା, ଏବଂ ବୁଦ୍ଧି ପରମ ବୁଦ୍ଧା ସ୍ୱାସ୍ଥ୍ୟ ମାନମାତ୍ମନା ଆମର ମନକୁ ଆମେ ନିଜ ଅଧୀନରେ ରଖିପାରିବା। ତେଣୁ ଜହି ଶତ୍ରୁ ମହାଭାବ, ତେଣୁ ଆମେ ଶତ୍ରୁମାନଙ୍କୁ ଜିତିପାରିବା। କାମ ରୂପ ଦୂରାସରଣ, ଏ ଯେଉଁ କାମ କ୍ରୋଧ ଇତ୍ୟାଦି ରହିଛି ଏଟାକୁ ତାର ଏଣ୍ଡଲେସ୍ ଆମେ ଶୁଣୁଥିଲେ ହରିଦେବ ମହାରାଜ କହୁଥିଲେ ସେ କଥା ଭାଗବତ ନବସ୍କନ୍ଦରେ ଜଗତ ମହାରାଜ କଥା କହିଛନ୍ତି, ନହେଲା ତୁ କାମ କାମନାଙ୍କୁ ଉପଭୋଗ ସାମ୍ୟାଦି ଅଭିଶ୍ରା କୃଷ୍ଣ ବଟ୍ମେବ୍ୟ ଭୂୟ ଏବା ବି ବର୍ତ୍ତତେ। ଆମ କାମ ଇତ୍ୟାଦି ସବୁ ରହିଛି କାମ କ୍ରୋଧ ଇତ୍ୟାଦି ସେ କେବେ ପୂରଣ ହେବ ନାହିଁ, ଯେତେ ଉପଭୋଗ କରୁଥିବା ସେତେ କାମ ପ୍ରବୃତ୍ତି ବଢ଼ି ବଢ଼ି ଚାଷୁଥିବ। ଯେଭଳି ଅଗ୍ନିରେ ଦ୍ରୁତ ଆଗକୁ ଦେଲେ ସେ ବଢ଼ି ବଢ଼ି ଚାଲିବ, ସେ ଲିଭିଯିବ ନାହିଁ। ସେଭଳି ଭାବରେ କାମ ଯେତେ ଆମେ ଉପଭୋଗ କରୁଥିବା ସେତେ ବଢ଼ି ବଢ଼ି ଚାଲୁଥିବ। ତେଣୁ ଏ କାମକୁ ଜୟ କରିବାର ଉପାୟ ହେଉଛି ଭଗବାନ ପାଖରେ ଆମର ମନକୁ ଲଗେଇବା, ଭଗବାନ ପାଦପଦ୍ମରେ ଆମେ ମନକୁ ଲଗେଇଲେ ସେଇ ଅଶ୍ଳୀଳ ପ୍ରବୃତ୍ତି ରହିଛି ସେ ଅଶ୍ଳୀଳ ପ୍ରବୃତ୍ତିକୁ ଆମେ ଜୟ କରିପାରିବା। ଏ ଗୋଟେ ଶିକ୍ଷା ଭଗବାନ ରାମଚନ୍ଦ୍ରଙ୍କର। ଚତୁର୍ଥ ହେଉଛି ଏକ୍ସଟ୍ରିମ୍ ରିଭର୍ସାଲ ୱିଲ୍ ହେଲ୍ପ ଅସ୍ ଫୁଲଫିଲ୍ ଆୱାର ମିଶନ ଇନ୍ ଲାଇଫ୍। ଯେତେ ବଡ଼ ବିପଦ ଆସୁନି କାହିଁକି, ଭଗବାନ ରାମଚନ୍ଦ୍ରଙ୍କ ଜୀବନରେ କୌଣସି ବିପଦ ନାହିଁ ପ୍ରକୃତରେ, ସେ ଦେଉଛନ୍ତି ଭଗବାନ, ତାଙ୍କ ପାଇଁ କ'ଣ ବିପଦ ଅଛି। କିନ୍ତୁ ଯେତେବେଳେ ରାତି ପାଇଥିଲେ ରାଧା ହେଇଥାନ୍ତେ, କିନ୍ତୁ ତାଙ୍କୁ ବନକୁ ଯିବାକୁ ପଡ଼ିଲା, ସବୁ କିଛି ପରିବର୍ତ୍ତନ ହେଇଗଲା, କିନ୍ତୁ ସେଥିରେ ଭଗବାନ ରାମଚନ୍ଦ୍ର ବିଚଳିତ ହେଲେ ନାହିଁ, ଆନନ୍ଦ ସେଇଟା ଗ୍ରହଣ କରିଥିଲେ। ତେଣୁ ଆମ ଜୀବନରେ ମଧ୍ୟ ସେଇଭଳି ଭାବରେ ଅନେକ ବିପଦ ଆସିବ, ବିଭିନ୍ନ ପ୍ରକାର ବିପଦ ଆସିବ, କିନ୍ତୁ ସେଇ ବିପଦରେ ଆମେ ଯଦି ଭଗବାନଙ୍କୁ ସ୍ମରଣ କରିବା, ବିପଦରେ ହେଉଛି ଆମର ପାଇଁ ଗୋଟେ ପରୀକ୍ଷା। ଭାଗବତ ଦଶମ ସ୍କନ୍ଦ ଅଧ୍ୟାୟରେ ବ୍ରହ୍ମା ତାଙ୍କର ପୁତ୍ର ପୂଜା କରିଛନ୍ତି, ଏ ଭଗବାନଙ୍କ କୃପା ତତେ ଅନୁକମ୍ପାଂ ସୁସମୀକ୍ଷମାଣ। ଯଦି ଆମେ ଠିକ ଭାବରେ ଚିନ୍ତା କରିବା ଯାହାପଟେ ଯେଉଁ ବିପଦ ସବୁ ଆସୁଛି, ଇଏ ହେଉଛି ଭଗବାନଙ୍କ କୃପା, ତତେ ଅନୁକମ୍ପାଂ ସୁସମୀକ୍ଷମାଣ ଭୁଞ୍ଜାନ ଏବଂ କୃତମ ବିପାକ। ଆମେ ଯେଉଁ ଦୁଃଖ ପାଉଛେ ତାର କାରଣ ହେଉଛି ଆମର ଯେଉଁ ପୂର୍ବ ଜନ୍ମରେ ବା ପୂର୍ବ ସମୟରେ ଆମେ ଯେଉଁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ, ତା ଫଳରେ ଆମେ ଏଇ ଦୁଃଖ ବ୍ୟକ୍ତ ହେଉଛେ, କିନ୍ତୁ ଏହିପରି ଭାବରେ ଯଦି ଆମେ ଭଗବାନଙ୍କର ଶରଣରେ ଯାଇଛେ, ସେଥିପାଇଁ ଆମେ ଆମର ଯେଉଁ ଦୁଃଖ ରହିଛି ବଡ଼ ଦୁଃଖ ଥିବ ସେଇଟା ଲାଘବ ହେଇଯାଉଛି ଯେହେତୁ ଆମେ ଭଗବାନଙ୍କ ଶରଣରେ ଯାଇଛେ। ଏହିପରି ଭାବରେ ଯଦି ମନୋବାକ୍ୟରେ ଆମେ ଭଗବାନଙ୍କ ସେବା ନିଯୁକ୍ତ ହେବା, ଯେଉଁ ବିଦଧାନ ନମସ୍ତେ ଯେଉଁ ସେ ସବ ମୁକ୍ତି ପଦ ସଦା ହେବା, ସେ ମୁକ୍ତି ପ୍ରାପ୍ତ ପାଇଁ ଅଧିକାରୀ ହେଇଯିବ। ଏ ପ୍ରସଙ୍ଗରେ ଆମର ଆଚାର୍ଯ୍ୟମାନେ ଗୋଟେ କଥା କୁହନ୍ତି, ଗୋଟେ ଗଳ୍ପ କୁହନ୍ତି ଯେ ଜଣେ ରାଜା ଥିଲେ, ସେ ରାଜାଙ୍କର ମନ୍ତ୍ରୀ ଭଗବାନଙ୍କ ଭକ୍ତ ଜଣେ, ତେଣୁ ସବୁ କଥାକୁ ସେ କହନ୍ତି ଭଗବାନ କୃପାମୟ ଏବଂ ଭଗବାନଙ୍କର ମଙ୍ଗଳମୟ, ଭଗବାନଙ୍କର କୃପା ବିଷୟରେ ହେଇଛି ସବୁ କଥାକୁ ସେଇଟା ଗ୍ରହଣ କରନ୍ତି। ତେଣୁ ଗୋଟେ ଦିନ ରାଜାଙ୍କର ଆଙ୍ଗୁଳିଟି କଟିଗଲା, ତେଣୁ ବହୁତ ମନ ଦୁଃଖରେ ସେ କହିଲେ ଆଜି ବଡ଼ ଦୁର୍ଭାଗ୍ୟ, ମୋର ଆଙ୍ଗୁଳିଟି କଟିଗଲା। କିନ୍ତୁ ମନ୍ତ୍ରୀ ସାଙ୍ଗେ ସାଙ୍ଗେ ତାଙ୍କର ଅଭ୍ୟାସ ରହିଛି ସବୁ କଥା ସେ ଭଗବାନ କୃପାରେ କହନ୍ତି, ତେଣୁ ସାଙ୍ଗେ ସାଙ୍ଗେ ସେ କହିଲେ ଭଗବାନଙ୍କ କୃପା, ଭଗବାନ ମଙ୍ଗଳ ପାଇଁ ଭଗବତୀଙ୍କ କୃପା, ଏଟା ଶୁଣି ରାଜାଙ୍କର ବହୁତ କ୍ରୋଧ ହେଲା, ଆଉ ମୋର ଆଙ୍ଗୁଠି କଟିଗଲା, ଏ ମନ୍ତ୍ରୀ କହୁଛି ଭଗବାନ କୃପା, କ'ଣ ଭଗବାନ କୃପା, ଭଗବାନଙ୍କର ଏଇଟା କୋପ ମୋ ଉପରେ କୃପା ନୁହଁ। ତେଣୁ ସେ ମନ୍ତ୍ରୀଙ୍କୁ ବନ୍ଦୀ କରିଦେଲେ। ତେଣୁ ଗୋଟେ ଦିନ ରାଜା ଯାଉଛନ୍ତି ଶିକାରରେ ଯାଇଛନ୍ତି, ସେ ସମୟରେ ତାଙ୍କର ମନ୍ତ୍ରୀ ଏବଂ ସୈନ୍ୟମାନେ ଦୂର ହେଇଯାଇଛନ୍ତି, ଏକୁଟିଆ ଦେଖି ତାଙ୍କୁ ଗୋଟେ ଦସ୍ୟୁ ସର୍ଦ୍ଦାର ତାଙ୍କୁ ବନ୍ଦୀ କରି ନେଇଗଲେ। ସେ ଚାହୁଁଥିଲେ ଜଣେ ଭଦ୍ରପ୍ରାଣୀ ପାଖରେ ବଳି ପକାଇବା ପାଇଁ ଜଣଙ୍କୁ, ତେଣୁ ରାଜାଙ୍କୁ ନେଇକରି ବଳି ପକାଇବା ପାଇଁ ଯାଉଥିଲେ। ତେଣୁ ତାଙ୍କର ଯେ ପୁରୋହିତ ଯେ ମନ୍ତ୍ର ପାଠ କରି ବଳି ପକାଇବା ପାଇଁ ଯାଉଛନ୍ତି, ତାଙ୍କୁ ଦେଖିଲେ ଶରୀରର ଅଙ୍ଗ ଠିକ୍ ଅଛି କି ନାହିଁ, ଯଦି କିଛି ଅଙ୍ଗରେ ବିକୃତି ଥିବ ତାହେଲେ ସେ ଉପଯୁକ୍ତ ବଳି ନୁହନ୍ତି। ତେଣୁ ଦେଖିଲେ ତାଙ୍କର ଆଙ୍ଗୁଠିଟି କଟିଯାଇଛି, ତେଣୁ ସିଏ ଉପଯୁକ୍ତ ବଳି ହେଇପାରିବେ ନାହିଁ, ସେଥିପାଇଁ ସିଏ ତାଙ୍କୁ ଆଉ ବଳି ପକାଇବେ ନାହିଁ, ଛାଡ଼ିଦେଲେ। ତେଣୁ ରାଜା ଆସନ ମୃତ୍ୟୁ ମୁଖରୁ ରକ୍ଷା ପାଇଗଲେ। ତେଣୁ ସେ ଚିନ୍ତା କଲେ ପ୍ରକୃତରେ ମନ୍ତ୍ରୀ ଯେଉଁ କହିଥିଲେ ଭଗବାନ କୃପା, ପ୍ରକୃତରେ ଏଟା ଭଗବାନଙ୍କ କୃପା, ଆଜି ମୁଁ ବଳି ପଡ଼ିଥାନ୍ତି କିନ୍ତୁ ମୋ ଆଙ୍ଗୁଠିଟି କଟିଯାଇଥିଲା ବୋଲି ମୁଁ ମୃତ୍ୟୁ ମୁଖରୁ ରକ୍ଷା ପାଇଲି। ତେଣୁ ସେ ଯେତେବେଳେ ଆସିଲେ ରାଜାକୁ, ଆଜି ମନ୍ତ୍ରୀଙ୍କୁ ଉଦ୍ଧାର କଲେ ବା ମନ୍ଦିର ମୁକ୍ତ କଲେ ଏବଂ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, କହିଲେ ପ୍ରକୃତରେ ଭଗବାନଙ୍କ କୃପା, ମୁଁ ଜାଣିପାରିନଥିଲି ଆପଣ ଯାହା କହୁଥିଲେ ଠିକ୍ କଥା, କିନ୍ତୁ ମୁଁ ଗୋଟେ କଥା ବୁଝିପାରୁନାହିଁ ଯେ ଆପଣଙ୍କ ପ୍ରତି କ'ଣ ଭଗବାନଙ୍କ କୃପା ହେଲା, ମୁଁ ଆପଣଙ୍କୁ ବନ୍ଦୀ କରି ରଖିଲି, ନା ଆପଣ ଯଦି ମୋତେ ବନ୍ଦୀ କରି ନଥାନ୍ତେ ତାହେଲେ ମୁଁ ଆପଣଙ୍କ ସାଙ୍ଗରେ ଥାନ୍ତି। ତେଣୁ ଆଜି ଯେତେବେଳେ ଆପଣ ଯାଇଥିଲେ ବନ୍ଦୀ ହେଇକି, ମୁଁ ମୋତେ ଯାଇଥାନ୍ତି ଆପଣଙ୍କ ସାଙ୍ଗରେ, ଆପଣ ଯେତେବେଳେ ଆଙ୍ଗୁଠି କଟିଯାଇଛି ଆପଣ ରକ୍ଷା ପାଇ ଯାଇଥାନ୍ତେ, ମୋର କିଛି କଟି ନାହିଁ, ତେଣୁ ମୋତେ ବଳି ପଡ଼ିବାକୁ ପଡ଼ିଥାନ୍ତା, ତେଣୁ ଏ ଭଗବାନଙ୍କ କୃପା। ତେଣୁ ସବୁ ଏ ଆମେ ଏଇଟା ଗୋଟେ ଶିକ୍ଷା, ଯେତେ ଦୁଃଖ ଆସିଲେ ମଧ୍ୟ ଭଗବାନ ରାମଚନ୍ଦ୍ରଙ୍କର ରାତି ପାଇଥିଲେ ରାଜା ହେଇଥାନ୍ତେ କିନ୍ତୁ ସେ ବନକୁ ଗଲେ, ତେଣୁ ସେ ବିପଦଟା ତାଙ୍କ ପାଇଁ ସମ୍ପଦ, ଆମ ପାଇଁ ବିପଦଟା ମଧ୍ୟ ପ୍ରକୃତରେ ସମ୍ପଦ ଯଦି ଆମେ ଭଗବାନଙ୍କ ସ୍ମରଣ କରିବା, କିନ୍ତୁ ସମ୍ପଦଟା ମଧ୍ୟ ଆମର ବିପଦ ହେଇଯିବ ଯଦି ଆମେ ଭଗବାନଙ୍କୁ ଭୁଲିଯିବା। ତେଣୁ ଏଭଳି ଭାବରେ ଆଉ ଗୋଟେ ଶିକ୍ଷା ଆମେ ଶ୍ରବଣ କରିବା, ରାମ ଅର୍ ଆରାମ, ଭଗବାନ ରାମଚନ୍ଦ୍ର ରାମ ନାମ ରହିଛି ଏବଂ ଆରାମ, ଯେଉଁମାନେ ଆରାମ କହୁଛନ୍ତି ସେମାନେ ମଧ୍ୟ ଭଗବାନ ରାମଙ୍କର ନାମ ନେଉଛନ୍ତି, ହେଉଛି ହେଳାରେ ଭଗବାନଙ୍କର ନାମ ନିଆଯାଇଛି, ଏ ସାଙ୍କେତ ନାମ ଭାଷ। ଯେଉଁମାନେ ଆରାମ କହୁଛନ୍ତି ସାଧାରଣତଃ ଲେଖ୍ୟମାନେ ଆରାମ ବୋଲି କହନ୍ତି, ବର୍ଣ୍ଣନା କରାଯାଇଛି ପୁରାଣରେ ଜଣେ ମ୍ଲେଚ୍ଛ ସେ ଯାଉଥିଲେ ବନରେ, ଗୋଟେ ବରାହ ତାଙ୍କୁ ଆକ୍ରମଣ କରିଥିଲା, ତେଣୁ ବରାହ ଯେତେବେଳେ ଆକ୍ରମଣ କରିଥିଲା ତାକୁ ହାରାମ କହିକି ସେ ମୃତ୍ୟୁବରଣ କଲା। କିନ୍ତୁ ଯେହେତୁ ହାରାମରେ ମଧ୍ୟ ଭଗବାନ ରାମଙ୍କର ନାମ ରହିଛି ତେଣୁ ସେ ଗର୍ଭଧାମ କରିଥିଲା। ତେଣୁ ଆମର କହିବାର ଉଦ୍ଦେଶ୍ୟ ରାମ ଏବଂ ଆରାମ ଦୁଇଟି ଜିନିଷ ରହିଛି। ଯେତେବେଳେ ଭଗବାନ ରାମଚନ୍ଦ୍ର ଯାଉଥିଲେ ଜଣକୁ ଯାଉଥିଲେ ଅଯୋଧ୍ୟା ସେମାନେ ତାଙ୍କ ସହିତ ଯାଉଥିଲେ, ସେମାନେ ଚାହୁଁଥିଲେ ଭଗବାନ ରାମଚନ୍ଦ୍ରଙ୍କୁ ବିଦାୟ ଦେବା ପାଇଁ, ତାଙ୍କ ସାଙ୍ଗରେ ଯିବା ପାଇଁ ସେମାନେ ଚେଷ୍ଟା କରିଥିଲେ, କିନ୍ତୁ ଯେତେବେଳେ ସେମାନେ ସ୍ୱୟଂ କରିଥିଲେ ସେହି ସମୟରେ ଭଗବାନ ରାମଚନ୍ଦ୍ର ଚାଲିଗଲେ ତାଙ୍କୁ ଛାଡ଼ିଲେ। ତେଣୁ ସେହିଭଳି ଭାବରେ ଆମେ ଯଦି ଆରାମ କରିବା ତାହେଲେ ଆମେ ଭଗବାନ ରାମଙ୍କୁ ସାଙ୍ଗରୁ ଆମେ ସାଙ୍ଗରୁ କ'ଣ ଆମେ ଆମେ ପାଇପାରିବା ନାହିଁ, ସାଙ୍ଗ ପାଇପାରିବା ନାହିଁ। ଯଦି ଭଗବାନ ରାମଚନ୍ଦ୍ର ସେବାରେ ରହିବା ତାହେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା, ଏଇଟା ଶିକ୍ଷା। ତେଣୁ ଆଉ ଗୋଟେ ଶିକ୍ଷା ହେଉଛି ଆଲର୍ଟନେସ୍ ଇନ୍ ସ୍ପିରିଚୁଆଲ ଲାଇଫ। ଏଇଟା ସେଇ ଜିନିଷ ରାମ ଆରାମଙ୍କ କଥା। ତେଣୁ ଆଉ ଗୋଟେ ଶିକ୍ଷା ହେଉଛି ସେଣ୍ଟଲି ପର୍ସନ୍ସ ମାଇଟ୍ କଜ୍ ପେନ୍, ଯେଉଁ ରହିଛି ଯେ ଆମେ ଯେଉଁ କହିଥିଲେ ଭରତ ମହାରାଜ ତାଙ୍କର ମାଆଙ୍କୁ ତ୍ୟାଗ କରିଦେଲେ, ଭରତ ମହାରାଜ ତାଙ୍କର ମାଆଙ୍କୁ ତ୍ୟାଗ କରିଦେଲେ, କହିକି ଯିଏକି ତାଙ୍କ ପୁତ୍ର ଯେତେ ଭଲ ପାଉଥିଲେ ତାଙ୍କ ପୁତ୍ର ରାଜା ହେବା ପାଇଁ ରାମଚନ୍ଦ୍ରଙ୍କୁ ବନବାସ ବ୍ୟବସ୍ଥା କଲେ, କିନ୍ତୁ ତାଙ୍କ ପୁତ୍ର ତାଙ୍କୁ ତ୍ୟାଗ କରିଦେଲେ। ସେହିଭଳି ଭାବରେ ହିରଣ୍ୟକଶିପୁ ହିରଣ୍ୟକଶିପୁକୁ ତାଙ୍କର ପୁତ୍ର ପ୍ରହ୍ଲାଦ ତାଙ୍କୁ ତ୍ୟାଗ କରିଦେଲେ। କିନ୍ତୁ ଆ ଦ୍ୱାରା ଏଇ ଯେଉଁ କ'ଣ ଏଇଟା କହୁଛି ସେଣ୍ଟ ପର୍ସନ ସେମାନେ ସବୁ ସାଧୁ ସ୍ୱଭାବ ବ୍ୟକ୍ତି ଏମାନେ ଯେଉଁ କାର୍ଯ୍ୟ କରନ୍ତି ଏ ଯେଉଁ ସାଧାରଣତଃ ଦେଖିବାକୁ ଗଲେ ତାଙ୍କୁ ଦୁଃଖ ପ୍ରଦାନ କଲେ କିନ୍ତୁ ଏଇଟା ଦ୍ୱାରା ତାଙ୍କ କୃପା କଲେ। ପ୍ରହ୍ଲାଦ ମହାରାଜ ଯେଉଁ ହିରଣ୍ୟକଶିପୁ ତ୍ୟାଗ କରିଦେଲେ ପିତା ନଶସ୍ୟା ଭାଗବତ ପଞ୍ଚମ ସ୍କନ୍ଧରେ ବୃଷଭଦେବଙ୍କର ଏ ଶ୍ଳୋକଟି ରହିଛନ୍ତି ଏ ଶିକ୍ଷା ରହିଛି। ଗୁରୁ ନଶସ୍ୟା ସ୍ୱଜନ ନଶସ୍ୟା ଦୈବଂ ନଶସ୍ୟା ନ ପ୍ରତିଷ୍ଠ ଶସ୍ୟା ଜହ୍ନ ମୋତେ ସମପେତ ମୃତ୍ୟୁ। ଗୁରୁଙ୍କୁ ତ୍ୟାଗ କରିଦେଇଥିଲେ ବଳି ମହାରାଜ ଗୁରୁଙ୍କୁ ତ୍ୟାଗ ଶୁଦ୍ଧାଚାର୍ଯ୍ୟ ତ୍ୟାଗ କରିଦେଇଥିଲେ। ସେହିଭଳି ଭାବରେ ଗୁରୁ ନଶସ୍ୟା ସ୍ୱଜନ ନଶା ବିଭୀଷଣ ଏବଂ ରାବଣଙ୍କୁ ତ୍ୟାଗ କରିଦେଲେ କିନ୍ତୁ ଆ ଦ୍ୱାରା ସେମାନେ ତାଙ୍କର ପ୍ରକୃତିରେ ଉପକାର କରିଛନ୍ତି। ପିତା ପ୍ରହ୍ଲାଦ ମହାରାଜ ହିରଣ୍ୟକଶିପୁ ତ୍ୟାଗ କରିଦେଲେ ଭରତ ମହାରାଜ ମା କୈକେୟୀଙ୍କୁ ତ୍ୟାଗ କରିଦେଲେ। ସେହିଭଳି ଭାବରେ ଯଜ୍ଞ ପତ୍ନୀମାନେ ଯାଜ୍ଞିକ ବ୍ରାହ୍ମଣଙ୍କ ପତ୍ନୀମାନେ ତାଙ୍କର ସ୍ୱାମୀଙ୍କୁ ତ୍ୟାଗ କରିଦେଇଥିଲେ। ଭଗବାନ ଯେତେବେଳେ ତାଙ୍କର ସାଙ୍ଗ ବାଳକମାନେ କିଛି ଖାଦ୍ୟ ମାଗିବା ପାଇଁ ଆସିଥିଲେ ଯାଜ୍ଞିକ ବ୍ରାହ୍ମଣମାନେ ତାଙ୍କ କଥା ଶୁଣିନଥିଲେ କିନ୍ତୁ ତାଙ୍କର ପତ୍ନୀ ପାଖରେ ଯେତେବେଳେ ଆସିଲେ ତାଙ୍କର ପତ୍ନୀମାନେ ତାଙ୍କର ସ୍ୱାମୀଙ୍କୁ କଥା ନ ମାନି ସେସବୁ ଯେଉଁ ପ୍ରସ୍ତୁତ ହେଇଥିଲା ଖାଦ୍ୟ ସବୁ ଯଜ୍ଞରେ ଅର୍ପଣ କରିବା ପାଇଁ ସ୍ୱର୍ଗ କରିବା ପାଇଁ ସେସବୁ ଖାଦ୍ୟକୁ ଧରି ସେମାନେ ଭଗବାନ ପାଖକୁ ଚାଲିଲେ ତେଣୁ ତାଙ୍କର ସ୍ୱାମୀଙ୍କୁ ତ୍ୟାଗ କରିଦେଲେ। ସେହିଭଳି ଭାବରେ ପିତା ନଶସ୍ୟା ଜନନୀ ନଶସ୍ୟା ଦୈବ ନଶସ୍ୟା ଦେବତାଙ୍କୁ ତ୍ୟାଗ କରିଦେଇଥିଲେ ପ୍ରହ୍ଲାଦ ମହାରାଜ ଜଣେ ରହିଛନ୍ତି। ଭାଗବତ ଆରମ୍ଭରେ ଏକଥା ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜ କହିଛନ୍ତି ଖଟୁଆ ମହାରାଜ ଭଗବାନ ରାମଚନ୍ଦ୍ରଙ୍କର ପୂର୍ବ ବଂଶଧର ଏ ସୂର୍ଯ୍ୟ ବଂଶରେ ଆସୁଛନ୍ତି ତେଣୁ ଖଟୁଆ ମହାରାଜ ଯେତେବେଳେ ଏତେ ଶକ୍ତିଶାଳୀ ଥିଲେ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ଦେବତାମାନେ ତାଙ୍କ ଉପରେ ପ୍ରୀତ ହୋଇ ତାଙ୍କୁ କିଛି ବର ନେବା ପାଇଁ କହିଥିଲେ କିନ୍ତୁ ଖଟୁଆ ମହାରାଜ ଜାଣିବା ପାଇଁ ଚାହିଁଲେ ତାଙ୍କର କେତେ ଆୟୁଷ ଅଛି ତ ଦେଖିଲେ ତାଙ୍କର ଗୋଟିଏ ମୁହୂର୍ତ୍ତ ରହିଛି ବାକି ଭାଗବତ ଆରମ୍ଭରେ ସେଟା କୁହାଯାଇଛି ମୁହୂର୍ତ୍ତା ସର୍ବସୂର୍ଯ୍ୟ ଗତବାନ ଅଭୟ ଖାରି ଖଟୁଆଙ୍କ ନାମ ରାଜସ୍ୱେ ଜ୍ଞାନତା ୟତାମ ଆୟୁଷ ମୁହୂର୍ତ୍ତା ସର୍ବସୂର୍ଯ୍ୟ ଗତବାନ ଅଭୟ ଖାରି ଦବାହି କୌରବ୍ୟମ ସପ୍ତାହ ଜୀବିତାବଧି ଉପକଳ୍ପ ସର୍ବମ ତାବତ୍ ଯତ୍ ସାମ୍ପ୍ରାୟିକ ପରୀକ୍ଷିତ ମହାରାଜଙ୍କର ଯେଉଁ ଦୁଃଖ ଥିଲା ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏଇଟା କିଛି ଦୁଃଖ ନୁହଁ ତୁମର ତେଣୁ ଯେଉଁ ସାତ ଦିନରେ ମୃତ୍ୟୁ ପ୍ରାପ୍ତ ହେବା ପାଇଁ ଯେଉଁ ଅଭିଶାପ ମିଳିଛି ଗୋଟିଏ କ୍ଷଣ ଥିଲା ଗୋଟିଏ ମୁହୂର୍ତ୍ତ ଥିଲା ଖଟୁଆ ମହାରାଜଙ୍କର ଗୋଟିଏ ମୁହୂର୍ତ୍ତରେ ସେ ଦେବତାମାନଙ୍କ ଠାରୁ ଗୋଟିଏ ଦ୍ରୁତଗାମୀ ଯାନ ଆଣିକରି ଆସିଲେ ଦେବଲୋକରୁ ଆସିଲେ ଅଯୋଧ୍ୟା ଲୋକକୁ ଅଯୋଧ୍ୟା ଲୋକରେ ଭଗବାନ ରାମଚନ୍ଦ୍ରଙ୍କର ଧ୍ୟାନ କରି ଭଗବାନ ଗାଁକୁ ପ୍ରାପ୍ତ ହେଲେ ତେଣୁ ପରୀକ୍ଷିତ ମହାରାଜଙ୍କ ଆଶ୍ୱାସନରେ କହୁଛନ୍ତି ତୁମର ତ ଗୋଟେ ସପ୍ତାହ ରହିଛି ଦବାହି କରିବ ସପ୍ତାହ ଲିତାବଧି ତେଣୁ ଭଗବାନଙ୍କର ରାମଚନ୍ଦ୍ର ବା ଭଗବାନ ଭଗବାନଙ୍କର ତସ୍ମା ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ସ୍ୱତବ୍ୟପିତ୍ୟ ସ୍ମୃତ୍ୟ ଭଗବାନଙ୍କର କଥା ଶ୍ରବଣ କର ତାଙ୍କ କଥା କୀର୍ତ୍ତନ କର ତାଙ୍କ କଥା ସ୍ମରଣ କର ଗୋଟେ ସପ୍ତାହ ରହିଛି ଏଭଳି ଭାବରେ ଯେଉଁ ଦୁଃଖ ଆସିଲେ ମଧ୍ୟ ସେଇଟା ଯେଉଁ ମାନେ ସାଧୁ ସ୍ୱଭାବ ବ୍ୟକ୍ତିମାନେ ଯେଉଁ ତାଙ୍କର ତଥାକଥିତ କାର୍ଯ୍ୟ ଦ୍ୱାରା ବିଭିନ୍ନ ବହୁତ ଉଦାହରଣ ରହିଛି ଭାଗବତରେ ଗଜରାଜ ଯେଉଁ ହେଇଥିଲେ ପୂର୍ବ ଜନ୍ମରେ ସେ ଥିଲେ ଇନ୍ଦ୍ରଦୁମ୍ନ ଥିଲେ ରାଜା ଇନ୍ଦ୍ରଦୁମ୍ନ ଥିଲେ ଭଗବାନଙ୍କର ଆରାଧନା କରିବା ପାଇଁ ଆସିଥିଲେ ମଳିଆ ପର୍ବତ ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କିନ୍ତୁ ଅଗସ୍ତ୍ୟରେ ସେ ତାଙ୍କୁ ଅଭିଶାପ ଦେଇଦେଇଥିଲେ କିନ୍ତୁ ଅଭିଶାପ ଦ୍ୱାରା ଯଦିଓ ସେ ଗଜ ହେଇଥିଲେ କିନ୍ତୁ ସେ ସେଇ ଗଜରାଜଙ୍କ ସମୟରେ ସେ ଭଗବାନ ପ୍ରାପ୍ତ ହେଲେ ତ ତେଣୁ ସାଧୁମାନଙ୍କର ସାଧୁ ବ୍ୟକ୍ତିମାନଙ୍କର ଯଦିଓ କିଛି ରହିଛି କିଛି ମାନେ ନିଷ୍ଠୁର କାର୍ଯ୍ୟ କରିବା ଦ୍ୱାରା ପ୍ରକୃତ ସେଇଟା ତାଙ୍କର ଉପକାର ପାଇଁ ହେଇଛି ବୋଲି ବୁଝାଉଛି। ଏ ଗୋଟେ ଶିକ୍ଷା ସେଭଳି ଭାବରେ ଆଉ ଗୋଟେ ଶିକ୍ଷା ହେଉଛି ଲର୍ଡ ଇଜ୍ ଦ ପ୍ରୋପ୍ରାଇଟର। ଭଗବାନ ହେଉଛନ୍ତି ପ୍ରକୃତରେ ସବୁକିଛିର ମାଲିକ। ଭଗବତ ଗୀତା ପଞ୍ଚମ ଅଧ୍ୟାୟ 29 ଶ୍ଳୋକରେ ଭଗବାନ କହିଛନ୍ତି ଯେ ଭକ୍ତାନ ଦେଖା ସର୍ବଲୋକ ମହେଶ୍ୱରମ ଶ୍ରୋତମ ସର୍ବଭୂତାନ ଜ୍ଞାନ୍ତ ମାନ ଶାନ୍ତି ମିଳୁଛନ୍ତି। ଭଗବାନ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ ଏବଂ ସବୁକିଛିର ସେ ହେଉଛନ୍ତି ମାଲିକ ଏବଂ ସେ ସମସ୍ତଙ୍କର ସ୍ରୋତ, ସେ ସମସ୍ତଙ୍କର ବନ୍ଧୁ ସ୍ରୋତ। ସେ ଏଇ ତିନୋଟି ଜିନିଷ ଯଦି ଜାଣିବ ସେ ଆନନ୍ଦ ଶାନ୍ତିରେ ରହିପାରିବ। ତେଣୁ ଭରତ ମହାରାଜ ସେ ବି ଭଗବାନଙ୍କର ଅବତାର। ଆମେ ଶୁଣୁଥିଲେ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅରୁଦ୍ଧ ସକାଳ ମହାରାଜ କହୁଥିଲେ ଚତୁର୍ଦ୍ଧା କାଳରେ ଭଗବାନ ଆସିଥିଲେ। ବାସୁଦେବ ହେଉଛନ୍ତି ଭଗବାନ ରାମଚନ୍ଦ୍ର, ସଂକର୍ଷଣ ହେଉଛନ୍ତି ଲକ୍ଷ୍ମଣ ଦେବ, ପ୍ରଦ୍ୟୁମ୍ନ ହେଉଛନ୍ତି ଭରତ ମହାରାଜ ଏବଂ ଅନିରୁଦ୍ଧ ହେଉଛନ୍ତି ଶତ୍ରୁଘ୍ନ। ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏମାନେ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ। ତେଣୁ ଭରତ ମହାରାଜ ଯେତେବେଳେ ଯାଇଥିଲେ ଭଗବାନ ରାମଚନ୍ଦ୍ରଙ୍କୁ ପୁଣି ୱାପସ ଆଣିବା ପାଇଁ ଅଯୋଧ୍ୟାକୁ, ଭଗବାନ ରାମଚନ୍ଦ୍ର ଫେରିନଥିଲେ। ତେଣୁ ସେ ତାଙ୍କର ପାଦୁକାକୁ ଆଣିକି ଆସିଥିଲେ। ତେଣୁ ଭଗବାନ ହେଉଛନ୍ତି ଉପଭୋଗକାରୀ, ଭଗବାନ ହେଉଛନ୍ତି ମାଲିକ। ତେଣୁ ଭରତ ମହାରାଜ ଯଦିଓ ସେ ରାଜା ହେଇଥିଲେ 14 ବର୍ଷ, କିନ୍ତୁ ପ୍ରକୃତରେ ରାଜା ହେଇଥିଲେ ଭଗବାନ ରାମଚନ୍ଦ୍ରଙ୍କର ପାଦୁକା। ସେ ରିପ୍ରେଜେଣ୍ଟେଟିଭ୍ ବା ତାଙ୍କର ପ୍ରତିନିଧି ରୂପରେ ରାଜଶାସନ କରୁଥିଲେ। ଭାଗବତ ବର୍ଣ୍ଣନା କରାଯାଇଛି, ଆଜି ମହାରାଜ କହୁଥିଲେ କୈକେୟୀ ମାତା କିଛି ଖାଦ୍ୟ ଗ୍ରହଣ କରୁନଥିଲେ। ସେଭଳି ଭାବେ ଭରତ ମହାରାଜ ବିଷୟରେ ଭାଗବତ ବର୍ଣ୍ଣନା କରାଯାଇଛି, ଯବ ଇତ୍ୟାଦି ଗୋମୂତ୍ରରେ ରୋଷେଇ କରି ସେ ଖାଦ୍ୟ ଗ୍ରହଣ କରୁଥିଲେ। ଯବ ଇତ୍ୟାଦିକୁ ଗୋମୂତ୍ରରେ ରନ୍ଧନ କରି ସେ ଖାଉଥିଲେ। ଏଇଭଳି ଭାବରେ ସେ ଜୀବନଧାରଣ କରିଥିଲେ। ନନ୍ଦୀଗ୍ରାମରେ ରହିଥିଲେ, ସହରରେ ରହୁନଥିଲେ, ଅଯୋଧ୍ୟା ସହରରେ ରହିନଥିଲେ। କାରଣ ଭଗବାନ ହେଉଛନ୍ତି ପ୍ରକୃତରେ ମାଲିକ, ଭଗବାନ ହେଉଛନ୍ତି ଉପଭୋଗକାରୀ। ଆମେ ମାଲିକ ନୁହେଁ, ଆମେ ଭଗବାନଙ୍କର ନିତ୍ୟ ଦାସ। ଜୀବନ ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ। ଭଗବାନ ରାମଚନ୍ଦ୍ରଙ୍କ ଜୀବନରେ ଭରତ ମହାରାଜ ଏଇଟାକୁ ଆଚରଣ କରି ଆମକୁ ଶିକ୍ଷା ଦେଇଛନ୍ତି। ତେଣୁ ଆମେ ପ୍ରକୃତରେ ମାଲିକ ନୁହଁ, ଆମେ ନୁହଁ ମାଲିକ ନୁହଁ, ଭଗବାନ ହେଉଛନ୍ତି ମାଲିକ। ଏଇ ଏଇ ଶିକ୍ଷାଟାକୁ ଯଦି ଆମେ ଗ୍ରହଣ କରିବା ତାହେଲେ ଆମେ ଜୀବନରେ ଶାନ୍ତି ପ୍ରାପ୍ତ ହେବା। ସେଭଳି ଭାବରେ ଆଉ ଗୋଟେ ଉଦାହରଣ, ଆଉ ଗୋଟେ ଶିକ୍ଷା ରହୁଛି ଯେ ରିଭର୍ସାଲ ଯେଉଁ ବିଭିନ୍ନ ପ୍ରକାର ଅସୁବିଧା ଆସୁଛି ଏଥିରେ ମଧ୍ୟ ଆମକୁ ଗୋଟେ ପରୀକ୍ଷା। ଆଜି ମହାରାଜ କଥା କହୁଥିଲେ, ସେଥିରେ ହନୁମାନ ଯାଉଥିଲେ, କେତେ ବିପଦ ସବୁ ଆସିଥିଲା। ନା ନା ଏଇଟା ନୁହଁ, ଏଇଟା ଅଲଗା ଆଉ ଗୋଟେ। ଏଇଟା ହେଉଛି ଯେଉଁ ସୁପର୍ଣ୍ଣକା, ସୁପର୍ଣ୍ଣକା ଯେଉଁ ଆସିଥିଲେ, ନାକ କାଟିଦେଲେ, ଭଗବାନ ନାକ କାଟିଦେଲେ। ଏଇଟା ମଧ୍ୟ ପରଜନ୍ମରେ ସେ ସୁପର୍ଣ୍ଣକା ସେ ଭଗବାନ ପ୍ରାପ୍ତ ହେଲେ। ସେ ହେଇଥିଲେ କୁବ୍ଜା ହେଇଥିଲେ, ଭଗବାନ କୃଷ୍ଣଚନ୍ଦ୍ରଙ୍କର ସମୟରେ ସେ କୁବ୍ଜା ହେଇଥିଲେ। ଭଗବାନ ତାଙ୍କୁ ସଙ୍ଗ ପ୍ରଦାନ କରିଛନ୍ତି, ଯଦିଓ ନାକ କାମ କାଟିଦେଇଛନ୍ତି ସୁପର୍ଣ୍ଣକାର, କିନ୍ତୁ ପରଜନ୍ମରେ ସେ ଭଗବାନ ପ୍ରାପ୍ତ ହେଲେ। ଏ ଯେଉଁ ଦୁଃଖ ଆସିଥିଲା ଏ ଦୁଃଖଟା ବି ପ୍ରକୃତରେ ସୁଖରେ ପରିଣତ ହେଇଗଲା ତାଙ୍କ ପାଇଁ। ଏଇଟା ଗୋଟେ ଶିକ୍ଷା, ଆମେ ବିସ୍ତାର ଭାବେ ବର୍ଣ୍ଣନା କରିବା କାରଣ ଆମର କମ୍ ସମୟ ରହିଛି। ତେଣୁ ଆପଣମାନେ ଜାଣନ୍ତି ଏସବୁ ଭଗବାନ ରାମଚନ୍ଦ୍ରଙ୍କର କଥା, ତେଣୁ ଆମେ ଖାଲି ଶିକ୍ଷାଟାକୁ କହୁଛେ। ତେଣୁ ସେଭଳି ଭାବରେ ଆଉ ଗୋଟେ ଶିକ୍ଷା ହେଉଛି, ଭଗବାନଙ୍କର ପତ୍ନୀ ଯିଏକି ସୀତା ଦେବୀ, ସେ ହେଉଛନ୍ତି ଭକ୍ତି ରାଣୀ, ଭକ୍ତି ମହାରାଣୀ। ତାଙ୍କୁ ଆମେ କ'ଣ ଛଳନା ମାଧ୍ୟମରେ ପ୍ରାପ୍ତ ହୋଇପାରିବା ନାହିଁ। ରାବଣ ଯେଉଁଭଳି ଭାବରେ ଛଳନା କରିକି ସୀତା ଦେବୀ ନେଇଯାଇଥିଲେ, କେଉଁଭଳି ଯାଇଥିଲେ ନା ଗୋଟେ ସାଧୁ ବେଶରେ ଯାଇଥିଲେ, ଏ କଥା ତ ବହୁତ କଥା ରହିଛି। ତେଣୁ ପ୍ରଥମେ ରାବଣ ପଠାଇଥିଲେ ମାରିଚିକୁ ପଠାଇଥିଲେ, ତାଙ୍କ ମାମୁଁ ମାରିଚିକୁ ପଠାଇଥିଲେ। କ'ଣ ସେ ଗଲେ ସୁବର୍ଣ୍ଣ ସ୍ୱର୍ଣ୍ଣ ହରିଣ ହେଇକି ଯାଇଥିଲେ। ତେଣୁ ସ୍ୱର୍ଣ୍ଣ ହରିଣ ଦେଖି ସୀତାଙ୍କର ଯେତେ ଲୋଭ ହେଲା, ତେଣୁ ଭଗବାନ ରାମଚନ୍ଦ୍ରଙ୍କୁ କହିଲେ ଯେ ସୀତା ଆମେ ଏଇ ସୁବର୍ଣ୍ଣ ହରିଣକୁ ନେବା, ତେଣୁ ଏ ତ ଭଗବାନଙ୍କ ଲୀଳା, ତେଣୁ ଭଗବାନ ରାମଚନ୍ଦ୍ର ଚାଲିଗଲେ, ସେ ମାନିତ ଯେ ସେ ଗୋଟେ ଏଭଳି ଶବ୍ଦ ବ୍ୟବହାର କଲେ, ସ୍ୱର ଉଚ୍ଚାରଣ କରି କହିଲେ ଲକ୍ଷ୍ମଣ ରକ୍ଷା କର। ତେଣୁ ସୀତାଦେବୀ ଲକ୍ଷ୍ମଣଙ୍କ ବିରୁଦ୍ଧରେ ଯେତେବେଳେ କହିଲେ ବହୁତ ଆପତ୍ତି କଲେ, ବହୁତ ଅପମାନ ସୂଚକ କଥା କହିଲେ। ଲକ୍ଷ୍ମଣ ଲକ୍ଷ୍ମଣଦେବ ସୀତାଦେବୀ ପାଖରେ ତିନୋଟି ରେଖା କାଟି ଲକ୍ଷ୍ମଣ ରେଖା ଯେଉଁ କୁହାଯାଏ ସେ ଚାଲିଯାଇଥିଲେ। ତେଣୁ ସେହି ସମୟରେ ରାବଣ ଆସିଥିଲେ, କିଭଳି ବେଶରେ ଆସିଥିଲେ ନା ସାଧୁ ବେଶରେ ଆସିଥିଲେ। ସାଧୁ ବେଶ ଧରି ଆଜିକାଲି ଦେଖୁଛେ ଆମେ କେତେ ପ୍ରକାର ରହୁଛି, ବିଭିନ୍ନ ପ୍ରକାର ସବୁ କାର୍ଯ୍ୟ ଚାଲିଛି, ସାଧୁ ବେଶରେ ସାଧୁ କାର୍ଯ୍ୟ ସବୁ ଚାଲିଛି। ତେଣୁ ଏ ଗୋଟେ ଶିକ୍ଷା ଆମେ ପ୍ରାପ୍ତ ହେବା ଯେ ଆମେ ଛଳନା କରି ଆମେ ଭକ୍ତିଦେବଙ୍କୁ ପ୍ରାପ୍ତ ହୋଇପାରିବା ନାହିଁ, ଯେଭଳି ଭାବେ ରାବଣ ସୀତାଦେବୀ ପ୍ରାପ୍ତ ହୋଇପାରିଲେ ନାହିଁ, ମୃତ୍ୟୁବରଣ କଲେ, ତାଙ୍କ ସମସ୍ତେ ନାଶ ହେଲେ, ସେହିଭଳି ଭାବରେ ଆମେ ଛଳନା ମାଧ୍ୟମରେ ଭକ୍ତିକୁ ପ୍ରାପ୍ତ ହୋଇପାରିବା ନାହିଁ ବା ସୀତାଦେବୀକୁ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଏଇଠି ଆଉ ଗୋଟେ ଶିକ୍ଷା ମଧ୍ୟ ରହୁଛି ଯେ ଆମେ ଆମର ଆଖିକୁ ବିଶ୍ୱାସ କରିବା ନାହିଁ। ଆମେ ଯେଉଁ କଥା ଶିକ୍ଷା ହେଉଛି କ'ଣ ନା, ଆମେ ଶାସ୍ତ୍ର ମାଧ୍ୟମରେ ଦର୍ଶନ କରିବା, ଦେଖିବା, ଶାସ୍ତ୍ର ମାଧ୍ୟମରେ ଦେଖିବା, ଚକ୍ଷୁ ମାଧ୍ୟମରେ ଦେଖିବା ନାହିଁ। ଯେଉଁ ମାରିଚା ଆସିଥିଲେ ସ୍ୱର୍ଣ୍ଣ ହରିଣ ରୂପରେ ଆସିଥିଲେ, ସ୍ୱର୍ଣ୍ଣ ହରିଣ ଆଖିକୁ ଦେଖାଯାଉ ସ୍ୱର୍ଣ୍ଣ ହରିଣ, କିନ୍ତୁ ସ୍ୱର୍ଣ୍ଣ ହରିଣ କେଉଁ ଶାସ୍ତ୍ରରେ ନାହିଁ, ସ୍ୱର୍ଣ୍ଣ ହରିଣ କିଛି ନାହିଁ। ଏଇଟା କ'ଣ ଭଗବାନ ରାମଚନ୍ଦ୍ର ଜାଣିନଥିଲେ କି? ଏ ଶିକ୍ଷା ଦେଉଛନ୍ତି ମର୍ଯ୍ୟାବତାର ସ୍ତ୍ରିୟ ମର୍ଯ୍ୟ ଶିକ୍ଷଣ ପ୍ରଭୁ, ଆମ ପାଇଁ ଏସବୁ ଶିକ୍ଷା କ'ଣ ନା, ଆମେ ଆଖିକୁ ଯେଉଁଟା ଦେଖିବା ସେଇଟା ଯଦି ବିଶ୍ୱାସ କରିବା ତା ନୁହଁ। ଆମର ଓଡ଼ିଆରେ ଗୋଟେ କଥା ରହିଛି, ଯାହା ନ ଦେଖିବ ଦୁଇ ନୟନେ କରନ୍ତି ନଯିବ ଗୁରୁ ବଚନ ବୋଲି କୁହାଯାଇଛି, କିନ୍ତୁ ସେଇଟା ଠିକ୍ ନୁହଁ। ଆମର ଇନ୍ଦ୍ରିୟମାନଙ୍କର ତ୍ରୁଟି ରହିଛି, ଦୋଷ ରହିଛି, କିନ୍ତୁ ଶାସ୍ତ୍ରରେ ସେସବୁ ଦୋଷ ନାହିଁ। ଆମ ବଦ୍ଧଜୀବର ଚାରୋଟି ଦୋଷ ରହିଛି, ଭ୍ରମ, ପ୍ରମାଦ, ବିପ୍ରଦୀପ୍ସା ଏବଂ କରୁଣାପାଠ, ଏ ଚାରୋଟି ଦୋଷ ରହିଛି। ଆମେ ନିଶ୍ଚିତ ଭୁଲ କରିବା, ଗୋଟିଏ କଥାକୁ ଆଉ ଗୋଟେ କଥା ଗୋଟେ ଚିନ୍ତା କରିବା, ଆମର ଠକିବା ମନୋବୃତ୍ତି ରହିଛି, ଏବଂ ଆମର ଇନ୍ଦ୍ରିୟମାନେ ତାଙ୍କର ଶକ୍ତି ସୀମିତ ଶକ୍ତି ରହିଛି। ତେଣୁ ଆମେ ଆଖିରେ ଦେଖିବା ଯେ ସ୍ୱର୍ଣ୍ଣ ହରିଣ, କିନ୍ତୁ ସ୍ୱର୍ଣ୍ଣ ହରିଣ ଶାସ୍ତ୍ରରେ ସେମିତି କୌଣସି ନାହିଁ କଥା ଯେ ସ୍ୱର୍ଣ୍ଣ ହରିଣ ରହିଛି ବୋଲି। ତେଣୁ ଶାସ୍ତ୍ର କଥା ବିଶ୍ୱାସ କରିବା କଥା। ତେଣୁ ସୀତାଦେବୀ ଯେହେତୁ କହିଲେ ହଳି କଲେ, ତେଣୁ ଭଗବାନ ରାମଚନ୍ଦ୍ର ଗଲେ ହରିଣ ପଛରେ ଗଲେ। ତେଣୁ ଇଏ ଆମକୁ ଶିକ୍ଷା ପ୍ରଦାନ କରାଯାଉଛି, ଆମେ ଚକ୍ଷୁକୁ ବିଶ୍ୱାସ କରିବା ନାହିଁ, ଆମେ ଇନ୍ଦ୍ର ଦ୍ୱାରା ଆମକୁ ସବୁ କଥା ବୁଝିପାରିବା ନାହିଁ। ଶାସ୍ତ୍ର ଚକ୍ଷୁସାର ବି କୁହାଯାଇଛି, ଶାସ୍ତ୍ର ହେଉଛନ୍ତି ଚକ୍ଷୁ, ଶାସ୍ତ୍ର ମାଧ୍ୟମରେ ଆମେ ସବୁ କଥା ବୁଝିବା। ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟାକାର୍ଯ୍ୟ ବ୍ୟବସ୍ଥିତ ଭଗବତୀତା ଷୋଡ଼ଶ ଅଧ୍ୟାୟରେ ଅନ୍ତିମରେ ଭଗବାନ କହିଲେ କଥା, ଶାସ୍ତ୍ର ଅନୁସାରେ ଆମେ କାର୍ଯ୍ୟ କରିବା। ଶାସ୍ତ୍ର ଯ ଶାସ୍ତ୍ର ଯଦି ସୂର୍ଯ୍ୟ କାମ ଭାରତ ନ ସିଦ୍ଧି ମହାପ୍ରତି ନ ସୁଖମ ନ ପରାଙ୍ଗତି, ଏ ଶାସ୍ତ୍ର ଯଦି ଉଲ୍ଲଂଘନ କରି କାର୍ଯ୍ୟ କରନ୍ତି ସେ କେବେ ସୁଖ ପ୍ରାପ୍ତ ହୋଇପାରିବେ ନାହିଁ, ସିଦ୍ଧି ପ୍ରାପ୍ତ ହୋଇପାରିବେ ନାହିଁ। ଆଉ ଅନ୍ତିମ କଥା କ'ଣ କହିବା, ତେଣୁ ଇଏ ଗୋଟେ ଶିକ୍ଷା, ଆମେ ଶାସ୍ତ୍ର ଅନୁସାରେ କଥା ବୁଝିବା, ସାଧୁ ଶାସ୍ତ୍ର ଗୁରୁ ଏ ତିନୋଟି ଅନୁସାରେ ଆମେ ବୁଝିବା। ଯାହା ସାଧୁ କହୁଛନ୍ତି ସେ ଶାସ୍ତ୍ରରେ ରହିଛି, ଏବଂ ଗୁରୁ ମଧ୍ୟ ସେ କଥା କହନ୍ତି। ଆପଣ ଇନ୍ଦ୍ରିୟକୁ ବିଶ୍ୱାସ କରି ଯଦି କାର୍ଯ୍ୟ କରିବା ତାହେଲେ ଆମେ ଗୁରୁରେ ଆମର ଅସୁବିଧା ପଡ଼ିଯିବା। ଆଉ ଗୋଟେ ଶିକ୍ଷା ହେଉଛି ଯେ ମାୟା ନୋଜ୍ ଆୱାର ୱିକ୍ନେସ୍, ମାୟା ଆମର ଦୁର୍ବଳତା ରହିଛି, ମାୟା ଦେବୀ ଜାଣନ୍ତି କଥା ଆମର ଦୁର୍ବଳତା କ'ଣ ରହିଛି। ତେଣୁ ଯେତେବେଳେ ଏଇ ଯେତେବେଳେ ମାରିଚକୁ ପଛରେ ଧାଇଁଥିଲେ ଭଗବାନ ରାମଚନ୍ଦ୍ର, ସେତେବେଳେ ମାରିଚ ଗୋଟେ ଭଗବାନ ରାମଚନ୍ଦ୍ରଙ୍କ ସ୍ୱରରେ ଇମିଟେସନ୍ କରି ସ୍ୱର ଉଚ୍ଚାରଣ କରିଥିଲା, ଲକ୍ଷ୍ମଣ ରକ୍ଷା କର ବୋଲି। ତେଣୁ ଏଇ ଲକ୍ଷ୍ମଣଙ୍କୁ ସୀତାଦେବୀ ଯେତେବେଳେ ଅପମାନ ସୂଚକ କଥା କହିଲେ, ସେତେବେଳେ ଲକ୍ଷ୍ମଣ ସୀତାଦେବୀଙ୍କୁ ତ୍ୟାଗ କରିକିରି ଯେଉଁ ଲକ୍ଷ୍ମଣ ରେଖା କାଟିକି ଯାଇଥିଲେ। ତେଣୁ ସୀତାଦେବୀ ଏଇ ଲକ୍ଷ୍ମଣଙ୍କର ଏଇ ଗୋଟିଏ ଦୁର୍ବଳତା ବୋଲି ବିଜୟ କରିବ, ଯେତେବେଳେ ଅପମାନ ସୂଚକ କଥା କହିଲେ ସେ ତାଙ୍କୁ ତ୍ୟାଗ କରି ଚାଲିଗଲେ। ଭଗବାନ ରାମଚନ୍ଦ୍ର କହିଥିଲେ ତାଙ୍କୁ ତ୍ୟାଗ କରି ଯିବ ନାହିଁ, ତେଣୁ ସେଇଭଳି ଭାବରେ ଆମର ମଧ୍ୟ ବହୁତ ଦୁର୍ବଳତା ରହିଛି, ମମ ମାୟା ଦୂରତୟା ଭଗବାନଙ୍କର ମାୟା ଯେଉଁ ରହିଛି ଆକୁ ପାର ହେଇପାରିବାନି, ଆମ ଦୁର୍ବଳତା ରହିଛି, ଆମେ ସହଜରେ ମାୟାର ଅଧୀନ ହେଇଯିବା, ଏମିତି କ୍ଲିନ୍ ବୋଲ୍ ହେଇଯାଆନ୍ତି କ୍ରିକେଟର ମାନେ ବୋଲର ପକାଉଛି କ୍ଲିନ୍ ବୋଲ୍ ହେଇଯାଆନ୍ତି, ସେଇଭଳି ଭାବରେ ମାୟାର ଗୋଟେ ଷ୍ଟ୍ରୋକ୍ରେ ଆମେ କ୍ଲିନ୍ ବୋଲ୍ ହେଇଯିବା, ମାୟାର ଅଧୀନ ହେଇଯିବା, ଆମର ଦୁର୍ବଳତା ରହିଛି। ତେଣୁ ଭଗବାନଙ୍କ ଶରଣରେ ଗଲେ ହିଁ ଆମେ ଏହି ଦୁର୍ବଳତାରୁ ରକ୍ଷା ପାଇପାରିବା, ମାୟା କବଳରୁ ମାୟାକୁ ପାର ହେଇପାରିବା। ଏ ଗୋଟେ ଶିକ୍ଷା, ତେଣୁ ଆଉ ଗୋଟେ ଶିକ୍ଷା ହେଉଛି ଯେ ଆମକୁ ଯେଉଁ ସତ୍ୟ ରହିଛି ବା ଧର୍ମ ରହିଛି ସେ ଧର୍ମ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ, ସତ୍ୟ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ। ଏହାର ଉଦାହରଣ ହେଉଛନ୍ତି ଜଟାୟୁ, ଯେତେବେଳେ ରାବଣ ନେଇଯାଉଥିଲେ ସୀତାଦେବୀଙ୍କୁ, ଜଟାୟୁ ସେତେବେଳେ ବୃଦ୍ଧ ହେଇଯାଇଥିଲେ, ହରିଧର ମହାରାଜ ତାଙ୍କୁ ସେ କହୁଥିଲେ ଜଟାୟୁ ବିଷୟରେ, ତେଣୁ ସେ ଜଟାୟୁ ଯିଏକି ସମ୍ପତ୍ତି ଏବଂ ଜଟାୟୁ ଦୁଇ ଭାଇ, ତେଣୁ ଜଟାୟୁ ବୃଦ୍ଧ ହେଇଯାଇଥିଲେ, ତାଙ୍କର ଶକ୍ତି ନଥିଲା ରାବଣଙ୍କୁ ସୀତାଦେବୀଙ୍କୁ ରକ୍ଷା କରିବା ପାଇଁ, ରାବଣ କବଳରୁ ସୀତାଦେବୀଙ୍କୁ ରକ୍ଷା କରିବା ପାଇଁ ଜଟାୟୁର ଶକ୍ତି ନଥିଲା, କିନ୍ତୁ ତାଙ୍କର ପାରି ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ଯଦିଓ ସେ ମୃତ୍ୟୁବରଣ କଲେ, ରାବଣଙ୍କର ଯେଉଁ ଶକ୍ତି ରହିଛି ଶକ୍ତି ତାଙ୍କର ପକ୍ଷକୁ ଛେଦନ କରିଦେଲେ, ତେଣୁ ସେ ମୃତ୍ୟୁବରଣ କରିବା ଭଳି ଅବସ୍ଥା ଆସିଯାଇଥିଲା ତାଙ୍କର, କିନ୍ତୁ ତଥାପି ସେ ଜାଣିଥିଲେ ତାଙ୍କର ଶକ୍ତି ନାହିଁ, କିନ୍ତୁ ରାବଣ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିଥିଲେ, ତାଙ୍କ ସହିତ ଯୁଦ୍ଧ କରିଥିଲେ। ତେଣୁ ସେହିଭଳି ଭାବରେ ଧର୍ମ ଅନୁସାରେ ସତ୍ୟ ଅନୁସାରେ ଆମେ କାର୍ଯ୍ୟ କରିବାକୁ ପଡ଼ିବ, ତେଣୁ ତାଦ୍ୱାରା ଜଟାୟୁ ଭଗବାନ ରାମଚନ୍ଦ୍ର ଆସି ତାଙ୍କୁ ଉଦ୍ଧାର କଲେ। ଯେତେବେଳେ ଭଗବାନ ରାମଚନ୍ଦ୍ର ଦେଖିଲେ, ରାମଚନ୍ଦ୍ରଙ୍କୁ ଦେଖି ସେ ପ୍ରାଣତ୍ୟାଗ କଲେ, ତାଙ୍କର ଅନ୍ତିମ ସଂସ୍କାର ଭଗବାନ ରାମଚନ୍ଦ୍ର କରିଛନ୍ତି। ତେଣୁ ଧର୍ମ ମଧ୍ୟ ରହିଲେ ଆମେ ନିଶ୍ଚିତ ଭାବରେ ଭଗବାନ କୃପା ପ୍ରାପ୍ତ ହେବା, ଏ ଗୋଟେ ଶିକ୍ଷା। ଆଉ ଗୋଟେ ଶିକ୍ଷା ହେଉଛି ଯେ ପେସେନ୍ସ ଡିଟର୍ମିନେସନ୍ ଆମେ ଏନ୍ଥୁଜିଆଜମ୍, ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ଏ ଯେଉଁ ରହିଛି ଆମର ମନ ଶିକ୍ଷା, ଏଥିରେ ବର୍ଣ୍ଣନା କରାଯାଇଛି। ଉତ୍ସାହ ନିଶ୍ଚୟ ଆମର ଉତ୍ସାହ ରଖିବା, ନିଶ୍ଚୟ କରିବା, ଆମ ଭଗବାନ ଭକ୍ତି କରିବା, ଏଥିପାଇଁ ଉତ୍ସାହ ରଖିବା, ନିଶ୍ଚୟ ଏଟାକୁ ନିଶ୍ଚୟ ବିଷୟରେ ଗ୍ରହଣ କରିବା ଏବଂ ଧୈର୍ଯ୍ୟ ଧରିବା। ସେ ଶିକ୍ଷା ଆମେ କେଉଁଠୁ ପାଉଛେ ନା ସବରୀଙ୍କ ପାଖରୁ, ଭଗବାନ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ସୀତାଙ୍କ ବିରହରେ ଯେତେବେଳେ ଯାଉଛନ୍ତି, ରାମଚନ୍ଦ୍ର କନ୍ଦନ କରୁଛନ୍ତି, ଯେ ଏଇ ଗୋଟେ ଶିକ୍ଷା ରାମଚନ୍ଦ୍ର ଯେଉଁ କନ୍ଦନ କରିଛନ୍ତି ଭାଗବତ ନବମସ୍କନ୍ଦରେ ସେଇଟା ବର୍ଣ୍ଣନା କରାଯାଇଛି। ଏ ଗୋଟେ ଶିକ୍ଷା ଆମ ପାଇଁ ଯେ କ'ଣ ସେଇଟା ନା ସ୍ତ୍ରୀ ପୁଂ ପ୍ରସଙ୍ଗ ଏତାଦୃ ସର୍ବତ୍ର ତ୍ରାସମାବ ଅପି ଈଶ୍ୱରଣା କିମୁତ ଗୃହସ୍ୱ ଗ୍ରାମ ଗ୍ରାମସ୍ୟ ଗୃହ ଚେତ। ଏ ଯେଉଁ ସ୍ତ୍ରୀ ପୁରୁଷ ଯେଉଁ ଆକର୍ଷଣ ରହିଛି ବା ଯେଉଁ ପ୍ରସଙ୍ଗ ବା ଆସକ୍ତି ଯେଉଁ ରହିଛି, ଇଏ ସବୁ ସବୁବେଳେ ଦୁଃଖ ପ୍ରଦାନ କରିବ। ସ୍ତ୍ରୀ ପୁଂ ପ୍ରସଙ୍ଗ ଏତାଦୃ ସର୍ବତ୍ର ତ୍ରାସମାବ ଅପି ଈଶ୍ୱରଣା କିମୁତ, ଭଗବାନ ପାଖରେ ସେଇଟା ଲାଗିଯାଉଛି, ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ଯେଉଁମାନେ ଆମେ ଗୃହ ଚେତସ ଗ୍ରାମ ଚେତସ ସ୍ତ୍ରୀ ପୁରୁଷ ଆକର୍ଷଣ ଭିତରେ ଆମେ ରହିଛେ, ଆମ କଥା କ'ଣ କହିବା। ତେଣୁ ଏ ଯେଉଁ ରହିଛି ଏ ଯେଉଁ ଯେତେବେଳେ ଯାଉଥିଲେ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଯାଉଥିଲେ, ସୀତାଙ୍କ ବିରହରେ ରାମଚନ୍ଦ୍ର କନ୍ଦନ କରୁଥିଲେ, ଏ ଗୋଟେ ଶିକ୍ଷା ଆମ ପାଇଁ ରହିଛି। କିନ୍ତୁ ଯେତେବେଳେ ମାତଙ୍ଗ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ, ଶବରୀ ଅପେକ୍ଷା କରିଥିଲେ, ଶବରୀଙ୍କର ଗୁରୁଦେବ ତାଙ୍କୁ କହିଥିଲେ ଯେ ଭଗବାନ ଆସିବେ, ତେଣୁ ସେ ସବୁବେଳେ ଏ ଆଶା ରଖିଥିଲେ। ଯଦିଓ ସେ ବୃଦ୍ଧା ହେଇଯାଇଥିଲେ, କିନ୍ତୁ ତଥାପି ସେ ସବୁଦିନେ ଆଶା ରଖିଥିଲେ ଆମେ ଭଗବାନଙ୍କୁ ଗୁରୁଦେବ କହିଛନ୍ତି ଆମେ ଭଗବାନ ପ୍ରାପ୍ତ ହେବା, ତେଣୁ ସବୁଦିନେ ସେ ଆଶ୍ରମ ପରିଷ୍କାର କରୁଥିଲେ, ଫୁଲ ଇତ୍ୟାଦି ସଜାଉଥିଲେ, ଭଗବାନ ପାଇଁ ଗୋବର ଲଗାଉଥିଲେ, ତେଣୁ ଭଗବାନ ରାମଚନ୍ଦ୍ର ଅନ୍ତିମରେ ଆସି ପହଞ୍ଚିଥିଲେ ତାଙ୍କ ପାଖରେ। ତେଣୁ ଭଗବାନ ରାମଚନ୍ଦ୍ର ଦେଖି ଶବରୀ ଯେଉଁ ବର୍ଣ୍ଣନା କରାଯାଇଛି, ଝୁଟା ବୈର ଶବରୀକେ ଖାଏ, ଝୁଟା ବୈର ଭଗବାନ ଯେଉଁ ଦେଇଥିଲେ ଶବରୀ ସେ ଯେଉଁ ବରପୋଡ଼ି ବରପୋଡ଼ି ନିଜେ ଚାଖିକିରି ଭଗବାନ ପ୍ରଦାନ କରୁଥିଲେ, ଅଇଁଠା କରିକି ଭଗବାନ ପ୍ରଦାନ କରିଥିଲେ, ଭଗବାନ ସେଇଟା ବହୁତ ଆନନ୍ଦରେ ଗ୍ରହଣ କରୁଥିଲେ, ତେଣୁ ଭଗବାନଙ୍କର କୃପା ପ୍ରାପ୍ତ ହେଲେ ସବରୀ, ତେଣୁ ଭଗବତ ଧାମ ସେ ପ୍ରାପ୍ତ ହେଲେ ସବରୀ। ତେଣୁ ଗୁରୁଦେବଙ୍କର କଥାକୁ ଯଦି ଆମେ ଠିକ ଭାବରେ ଗ୍ରହଣ କରିବା, ତାହେଲେ ଆମେ ନିଶ୍ଚିତ ଭାବରେ ଜୀବନରେ ସିଦ୍ଧି ଲାଭ କରିପାରିବା। ଆମେ ଦେଖୁଛେ ବହୁତ ଉଦାହରଣ ସବୁ ରହିଛି, ପ୍ରଭୁପାଦ ମହାରାଜ ତାଙ୍କର ଗୁରୁଦେବ କହିଥିଲେ, ତମେ ଏଇ ଯେଉଁ ଚୈତନ୍ୟ ମହାପ୍ରଭୁଙ୍କ ବାଣୀ ରହିଛି ଏଟାକୁ ସାରା ବିଶ୍ୱରେ ପ୍ରଚାର କର। ତେଣୁ 69 ବର୍ଷ ବୟସରେ ସେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ଭଗବାନଙ୍କ କଥା ପ୍ରଚାର କରିବା ପାଇଁ। ସେ ମଧ୍ୟ ସେଭଳି ଭାବରେ ଭକ୍ତି ସିଦ୍ଧାନ୍ତ ଭକ୍ତି ପ୍ରଦର୍ଶନ ପ୍ରଭୁପାଦ ମହାରାଜ ଆମର ଗୁରୁଦେବ ଶିଷ୍ମା ଭକ୍ତି ସିଦ୍ଧାନ୍ତ ସ୍ୱାମୀ ମହାରାଜ ଗୁରୁ ମହାରାଜ କହିଥିଲେ, ବୈଜ୍ଞାନିକ ଭିତ୍ତିରେ ଏଇ ବିଜ୍ଞାନ ପ୍ରଚାର କର। ତେଣୁ ସେ ସେଇଭଳି ଭାବରେ ତାଙ୍କ ଗୁରୁଦେବଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ସେ ଡେଭଲପମେଣ୍ଟ ମାନଙ୍କ ନେଇ ବହୁତ ପ୍ରକାର କନଫରେନ୍ସ ସବୁ ଲେଖା ହେଇଛି, ବିଭିନ୍ନ ପ୍ରକାର କନଫରେନ୍ସ କରିଥିଲେ, ଯାହା ଶ୍ରୀ ସୀତାରାମ ଏବଂ ଗୁରୁଦେବଙ୍କର ଇଚ୍ଛାକୁ ନିଜ ଜୀବନ ବ୍ରତ ରୂପରେ ଗ୍ରହଣ କରି ସେ କାର୍ଯ୍ୟ କରିଥିଲେ। ତେଣୁ ସେହିଭଳି ଭାବରେ ଗୁରୁଦେବଙ୍କର ଯେଉଁ ନିର୍ଦ୍ଦେଶ ରହିଛି, ସେ ନିର୍ଦ୍ଦେଶ ଅନୁସାରେ ଯଦି ଆମେ କାର୍ଯ୍ୟ କରିବା, ତାହେଲେ ଆମେ ସିଦ୍ଧିପ୍ରାପ୍ତ ହେବା। ଏ ଗୋଟେ ଶିକ୍ଷା ଭଗବାନ ରାମଚନ୍ଦ୍ରଙ୍କର ଜୀବନରେ ଆମେ ପାଇବା। ସେହିଭଳି ଭାବରେ ଆଉ ଗୋଟେ ଶିକ୍ଷା ହେଉଛି, ଭଗବାନ କେତେବେଳେ ନିଜକୁ ପ୍ରଦର୍ଶନ କରିବେ ବା ନିଜକୁ ମାନେ ଅନ୍ୟମାନଙ୍କୁ କୃପା କରିବେ କେତେବେଳେ, ଭଗବାନଙ୍କର ଚାହିଁବେ ସେତେବେଳେ ସେ ଦର୍ଶନ ଦେବେ। ଏଇ ଶିକ୍ଷାଟା ଆମେ କେଉଁଠି ପାଉଛେ ନା, ହନୁମାନ ଯେତେବେଳେ ଭଗବାନ ରାମଚନ୍ଦ୍ର ଏଇଭଳି ଭାବରେ ସୀତାଙ୍କର ଅନ୍ୱେଷଣ ଯାଉଥିଲେ, କିସ୍କିନ୍ଧାରେ ଯେତେବେଳେ ଋଷିମୁଖ ପର୍ବତ ପାଖରେ ପହଞ୍ଚନ୍ତି, ସେତେବେଳେ ବାଳୀ ଯେଉଁ ରହିଛନ୍ତି ବାଳୀ ଭୟ କଲେ, ସେ ଭାବିଲେ ସୁଗ୍ରୀବ ଭୟ କଲେ, ଭାବିଲେ ବାଳୀ ବୋଧେ କାହାକୁ ପଠେଇଛନ୍ତି, ରାମ ଲକ୍ଷ୍ମଣଙ୍କୁ ଦେଖି ସେ ଭାବିଲେ ବୋଧେ ବାଳୀ କାହାକୁ ପଠେଇଛନ୍ତି। ତେଣୁ ହନୁମାନ ଯାଇଥିଲେ, ହନୁମାନ ପଠେଇଥିଲେ, ତେଣୁ ହନୁମାନ ଛଦ୍ମବେଶରେ ଯାଇଥିଲେ ଭଗବାନ ପାଖରେ। ହନୁମାନ ରାମଜୀଙ୍କୁ ସେ ଚିହ୍ନିପାରିନଥିଲେ, ତାପରେ ସେ ଜାଣିଲେ ରାମଜୀଙ୍କୁ। ଛଦ୍ମବେଶରେ ଯଦି ଯାଇଥିଲେ, ଏଇଠି ଆମର ଶ୍ରୀଶ୍ରୀମଦ ରାଧାନନ୍ଦ ମହାସ୍ୱାମୀ ମହାରାଜ କହନ୍ତି, ସେଥିପାଇଁ ଭଗବାନ ତାଙ୍କୁ 4 ମାସ ଆଉ କିଛି କହିଲେ ନାହିଁ, କଥା କହିଲେ ନାହିଁ। ଏହି ଗୋଟେ ଶିକ୍ଷା ଆମେ ପାଉଛେ। ତେଣୁ ତାପରେ ବର୍ଣ୍ଣବର୍ଷ ହନୁମାନ ଲୋକ କୃପା କରିଛନ୍ତି। ତେଣୁ ଆମେ ଛଳନା କରିବା ନାହିଁ, ଏହା ପୂର୍ବରୁ ମଧ୍ୟ ସେ କଥାଟି କୁହାଯାଇଥିଲା, ଛଳନାରେ ଆମେ ପ୍ରାପ୍ତ ହେଇପାରିବା ନାହିଁ ଭଗବାନଙ୍କୁ, ଭଗବାନଙ୍କର ଭକ୍ତିକୁ ପ୍ରାପ୍ତ ହେଇପାରିବା ନାହିଁ। ଆଉ ଗୋଟେ ଶିକ୍ଷା ହେଉଛି, ବିଭିନ୍ନ ପ୍ରକାର ଭକ୍ତିରେ ଆମେ ଯେତେବେଳେ ଅଗ୍ରସର ହେଉଛେ, ବିଭିନ୍ନ ପ୍ରକାର ଅଷ୍ଟାକଲ ବା ବିଭିନ୍ନ ପ୍ରକାର ଅସୁବିଧା ସବୁ ଆସିବ। ହନୁମାନ କହୁଥିଲେ ସେ କଥା, ଯେତେବେଳେ ହନୁମାନ ଯାଇଥିଲେ ଯେତେବେଳେ ସେତେବେଳେ ମୈନାକ ପର୍ବତ ଆସିଥିଲେ, ଏ ଲୋଭ ଗୋଟେ ଆକର୍ଷଣ, ସୁନାର ପର୍ବତ ପ୍ରତି ଲୋଭ କରିନଥିଲେ ହନୁମାନ। ତେଣୁ ମୈନାକ ଯେତେବେଳେ କହିଥିଲେ ଯେ ମୋ ପାଖରେ ଟିକେ ଆଶ୍ରମ ନିଅ, ମୋ ପାଖରେ ଟିକେ ବିଶ୍ରାମ ନିଅନ୍ତୁ, ଆପଣ ଏତେ ବାଟ ଆସିଲେଣି, 100 ଯୋଜନ ସମୁଦ୍ରକୁ ଲଙ୍ଘନ କରୁଛନ୍ତି ହନୁମାନ, ତେଣୁ ତାଙ୍କୁ ଟିକେ ବିଶ୍ରାମ ଦେବା ପାଇଁ କହିଥିଲେ। ମୈନାକ ପର୍ବତ ସମୁଦ୍ର ଭିତରେ ଥିଲେ, ସୁନାର ପର୍ବତ ଯେତେବେଳେ ପର୍ବତମାନେ ହେଉଛନ୍ତି ଆମ ଭଳି ଜୀବିତ ବ୍ୟକ୍ତି, ସେମାନେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇପାରୁଥିଲେ, ତାଙ୍କର ପକ୍ଷ ଥିଲା, କିନ୍ତୁ ଯେହେତୁ ସେମାନେ ପକ୍ଷ ଦ୍ୱାରା ଉଡ଼ିକି ଯାଇପାରୁଥିଲେ, ଯେଉଁଠି ବସି ଯାଉଥିଲେ ତା ତଳେ ଯେତେ ଜୀବ ଥିଲେ ମୃତ୍ୟୁବରଣ କରୁଥିଲେ, ସେଥିପାଇଁ ଇନ୍ଦ୍ର ତାଙ୍କର ପକ୍ଷକୁ ଛେଦନ କରିଦେଇଥିଲେ। ତେଣୁ ସେହି ସମୟରେ ଏ ମୈନାକ ପର୍ବତ ବରୁଣଦେବଙ୍କ କୃପାରୁ ସେ ସମୁଦ୍ର ଭିତରେ ଆଶ୍ରୟ ନେଇଥିଲେ। ତେଣୁ ବରୁଣଦେବ ତାଙ୍କୁ କହିଲେ, ବର୍ତ୍ତମାନ ଆସୁଛନ୍ତି ହନୁମାନ, ଭଗବାନ ରାମଚନ୍ଦ୍ରଙ୍କ ସେବା କରିବା ପାଇଁ ତୁମେ ତାଙ୍କୁ ସାହାଯ୍ୟ କର। ତେଣୁ ମୈନାକ ପର୍ବତ ଆସିଥିଲେ ହନୁମାନ ସାହାଯ୍ୟ କରିବା ପାଇଁ। ଏ ଗୋଟେ ପ୍ରଲୋଭନ ମଧ୍ୟ, ସୁନା ପର୍ବତ ଦେଖି ଜଣେ ଲୋଭ କରିବ, କିନ୍ତୁ ହନୁମାନ କେବଳ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କ ଉପରେ ବିଷମ ପାଇଁ ପାଦ ରଖିକି ତାକୁ ଚାଲିଯାଇଥିଲେ। ତେଣୁ ସେହିଭଳି ଭାବରେ ସିଂହିକା କଥା କହିଥିଲେ ମହାରାଜ, କହିଥିଲେ ଆଜି ସକାଳେ ସିଂହିକା ଏବଂ ସୁରସା ଏମାନେ ସବୁ ବିଭିନ୍ନ ରୂପରେ ଆସିଥିଲେ, ଅଷ୍ଟାକଳ ହିସାବରେ ଆସିଥିଲେ, ବାଧା ରୂପରେ ଆସିଥିଲେ, କିନ୍ତୁ ହନୁମାନ ସେସବୁକୁ ବାଧାକୁ ଦୂର କରିପାରିଥିଲେ ଭଗବାନ ରାମଚନ୍ଦ୍ର କୃପାରୁ। ସିଂହିକା କିଏ କହିଲେ? ସିଂହିକା ସରସ୍ୱତୀ ନା, ସିଂହିକା ଯେଉଁ ଆସିଥିଲେ ଏଇ ଯେଉଁ ଗଲାବେଳକୁ ସିଂହିକା ଯାହା ହଉ, ସୁରସା କଥା କହୁଥିଲେ ମହାରାଜ। ସୁରସା ଗୋଟେ ସର୍ପ, ସର୍ପମାନ ବିରାଟ ବଡ଼ କ'ଣ ମୁଖ କାଟିଥିଲେ, ତେଣୁ ହନୁମାନ ସେଭଳି ଭାବରେ ନିଜ ବିସ୍ତାର କରିଥିଲେ। ଏଇଭଳି ଭାବରେ ବିସ୍ତାର କରିକରି ଯେତେବେଳେ ସୁରସା ଯେତେବେଳେ ମୁଖକୁ ବିସ୍ତାର କରୁଛନ୍ତି, ଇଏ ମଧ୍ୟ ତାଙ୍କ ନିଜ ଶରୀରକୁ ବିସ୍ତାର କରିକରି ଅନ୍ତିମରେ କ୍ଷୁଦ୍ର ରୂପରେ ତାଙ୍କର ଶରୀର ପ୍ରବେଶ କରି ବାହାରି ଆସିଥିଲେ। ଏଭଳି ଭାବରେ ସେ ବିପଦରେ ମୁକ୍ତ ହେଇଥିଲେ। ବିଭିନ୍ନ ହନୁମାନ ଔଷଧି କ'ଣ ନା ଅତି ତାଙ୍କର ବହୁତ ବୁଦ୍ଧିମତ ବୁଦ୍ଧି ରହିଛି ତାଙ୍କର। ମନୋ ଜବଂ ମାତୁଲ୍ୟ ବେଗମ୍ ଜିତେନ୍ଦ୍ରିୟମ୍ ବୁଦ୍ଧିମତା ବରିଷ୍ଠମ୍। ବୁଦ୍ଧିମତା ବୁଦ୍ଧିମାନ ପକ୍ଷରେ ସେ ହେଉଛନ୍ତି ବରିଷ୍ଠ। ବୁଦ୍ଧିମତା ସେ ବୁଦ୍ଧିର ପ୍ରଦର୍ଶନ କରିଥିଲେ, ଯାହାଫଳରେ ସେ ବିପଦରୁ ଦୂର ହେଇପାରିଲେ। ଆଉ ଗୋଟେ ଶିକ୍ଷା ହେଉଛି ଆମର, କିଏ ଆମର ପ୍ରକୃତରେ ଆମର ଉପକାରୀ କିଏ, ଆମର ୱେଲ୍ୱିସର୍ କିଏ, ଆମ ପ୍ରକୃତରେ ହିତକାରୀ କିଏ ଆମେ ଜାଣିପାରିବା ନାହିଁ। ତେଣୁ ପ୍ରକୃତ ଉପକାରୀ ଯେମିତି ମନ୍ଦୋଦରୀ, ମନ୍ଦୋଦରୀ ରାବଣଙ୍କର ପ୍ରକୃତରେ ଉପକାରୀ ହିସାବରେ ବହୁତ ପ୍ରକାର ଉପଦେଶ ଦେଉଥିଲେ, ଯେ ଯେଉଁ ଭଗବାନ ରାମଚନ୍ଦ୍ର ପତ୍ନୀ ତୁମେ ଅପହରଣ କରି ଆଣିଛ, ତାଙ୍କରେ ସମର୍ପଣ କର, ସୀତାଦେବୀକୁ ଫେରେଇ ଦିଅ। କିନ୍ତୁ ମନ୍ଦୋଦରୀ କଥା ସେ ଶ୍ରବଣ କରୁନଥିଲେ। ସେଭଳି ଭାବରେ ବିଭୀଷଣ ମଧ୍ୟ ଭଗବାନ ରାମଚନ୍ଦ୍ର ପତ୍ନୀଙ୍କୁ ହରଣ କରିଥିବାରୁ ରାବଣଙ୍କୁ ବହୁତ ଉପଦେଶ ପ୍ରଦାନ କରିଥିଲେ। କିନ୍ତୁ ଆମର ଯେହେତୁ କାମ କ୍ରୋଧ ଲୋଭ ସବୁ ରହିଛି, ଆମର ପ୍ରକୃତରେ ହିତକାରୀ ବ୍ୟକ୍ତିକୁ ଆମେ ବୁଝିପାରୁନି। ହିତକାରୀ ବ୍ୟକ୍ତି ଆମେ ଭାବୁଛେ ଅହିତକାରୀ। ରାବଣ ବୈଠା ମାରି ବିଦାୟ କରିଦେଇଥିଲେ ବିଭୀଷଣଙ୍କୁ, ମନ୍ଦୋଦରୀଙ୍କ କଥା ମଧ୍ୟ ଶ୍ରବଣ କରିନଥିଲେ। ତେଣୁ ଅନ୍ତିମରେ ସେ ମୃତ୍ୟୁବରଣ କଲେ ଭଗବାନ ରାମଚନ୍ଦ୍ର ପାଖରେ। ତେଣୁ ଇଏ ଗୋଟିଏ ଶିକ୍ଷା ରହିଛି ଏଥିରେ। ଆଉ ଗୋଟେ ଶିକ୍ଷା ହେଉଛି ଛୋଟ ହଉ ବା ବଡ଼ ହଉ, ସ୍ୱିମ୍ ଦି ଓସେନ୍ ଅଫ୍ ସଂସାର ବାଇ ନେମ୍। ଏଇ ଯେଉଁ ଭବସାଗର ରହିଛି, ଏ ଭବସାଗରରୁ ପାର ହେବା ପାଇଁ ଯିଏ ଯାହାର ଯେଉଁ ଶକ୍ତି, ଅଧିକ ଶକ୍ତି ଥାଉ ବା କମ୍ ଶକ୍ତି ଥାଉ, ଯେଉଁଭଳି ଭାବରେ ହନୁମାନଙ୍କର ବହୁତ ଶକ୍ତି ଥିଲା, ପର୍ବତମାନଙ୍କୁ ସବୁ ଉଠେଇକି ନିଆ ଆସୁଥିଲେ, କିନ୍ତୁ ଗୋଟେ ଗୁଣ୍ଡୁଚିମିତା ମଧ୍ୟ ସେଥିରେ ସାହାଯ୍ୟ କରୁଥିଲେ। ତେଣୁ ଭଗବାନ ରାମଚନ୍ଦ୍ର ତାଙ୍କର ଶରୀରରେ ତିନି ଆଙ୍ଗୁଳରେ ତାଙ୍କୁ ଆଉଁସି ଦେଇଥିଲେ, ସେ ତିନି ଆଙ୍ଗୁଳ ବର୍ତ୍ତମାନ ମଧ୍ୟ ରହିଛି। ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସେ ମହାରାଜ କହନ୍ତି ପାଶ୍ଚାତ୍ୟ ଜଗତରେ ଏ ଯେଉଁ ରହିଛନ୍ତି ଏଣ୍ଡୁମାନଙ୍କର ତାଙ୍କର ସେସବୁ ଚିହ୍ନ ନାହିଁ। ଆମେ ଯାଇଥିଲୁ ଦେଖିଛୁ କାନାଡ଼ାରେ, ସେଣ୍ଡୁମାନେ ଅଛନ୍ତି, ତାଙ୍କର ସେସବୁ ଚିହ୍ନ ନାହିଁ ସେସବୁ, କିନ୍ତୁ ଭାରତବର୍ଷ ସେସବୁ ରହିଛି। କାରଣ ଭଗବାନ ରାମଚନ୍ଦ୍ର ସେମାନେ ସେବା କରିଥିଲେ, ଭଗବାନ ଆଉଁସି ଦେଇଥିଲେ ତାଙ୍କ ଶରୀରରୁ, ସେ ଚିହ୍ନ ରହିଛି। ତେଣୁ ଯିଏ ଯାହାର ଯେତେ ଶକ୍ତି ରହିଛି ଭଗବାନ ସେବାରେ ସେଇଟା ନିଯୁକ୍ତ କରିବା କଥା। ତେଣୁ ଏଇ ଭବସାଗରରୁ ପାର ହେବା ପାଇଁ ଆମର ଯେତେ ଯାହାର ଶକ୍ତି ଥାଉ, ଏଇ ଭଗବାନଙ୍କ ନାମ ଦ୍ୱାରା ଆମେ ଭବସାଗରରୁ ପାର ହେଇପାରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ହନୁମାନଜୀ ନଳ ନୀଳ ଏମାନେ ସବୁ ଯେଉଁ ସେତୁ ମନ୍ଦିର ନିର୍ମାଣ କରୁଥିଲେ, ସେ ଭଗବାନ ରାମଚନ୍ଦ୍ରଙ୍କ ନାମ ରଖିକିରି ସେ ସବୁ ପଥର ସବୁ ହେଇଯାଇଥିଲା, ଗୋଟେ ବ୍ରିଜ ହେଇଯାଇଥିଲା। ବର୍ଣ୍ଣନା କରାଯାଏ ଭଗବାନ ରାମଚନ୍ଦ୍ର ଥର ଚିନ୍ତା କଲେ, ଏସବୁ ହେଉଛି ମୁଁ କିଛି ସାହାଯ୍ୟ କରିବି, କିଛି ସେତୁ ନିର୍ମାଣ କିଛି ସାହାଯ୍ୟ କରିବି। ଭଗବାନ ରାମଚନ୍ଦ୍ର ଗୋଟେ ପଥରକୁ ପକେଇଦେଲେ, ପଥର ଯେତେବେଳେ ପକେଇଦେଲେ ସେଟା ବୁଡ଼ିଗଲା। ତେଣୁ ତାପରେ ସେ ଚିନ୍ତା କଲେ ଯେ ପଥରଟା ବୁଡ଼ିଗଲା, ପୁଣି କେମିତି ଉତ୍ତୋଳନ ହବ ଚିନ୍ତା କରୁଥିଲେ, କିନ୍ତୁ ଯେତେ ଚେଷ୍ଟା କଲେ ସେ ପଥର ସବୁ ବୁଡ଼ିଗଲା। ତେଣୁ ଭଗବାନ ରାମଚନ୍ଦ୍ର ତାଙ୍କୁ ଟିକେ ଖରାପ ଲାଗିଲା, ବୋଲେ ଆମର ଭକ୍ତମାନେ ଏଇ ମୋର ନାମ ଲେଖିକିରି ପଥରକୁ ପକେଇବାରୁ ସେ ସବୁ ଭାସିକି ରହୁଛି, ସେ ବୁଡ଼ୁନାହିଁ, ଆଉ ମୁଁ ଯେଉଁ ପଥରକୁ ପକେଇଦେଉଛି ସେଇଟା ବୁଡ଼ିଯାଉଛି। ତେଣୁ ହନୁମାନ ଆସି ସେ କହିଲେ, ଭଗବାନଙ୍କୁ ପ୍ରଣାମ କରି କହିଲେ, ପ୍ରଭୁ ଆପଣ ଯାହାକୁ ତ୍ୟାଗ କରିବେ ସେ କ'ଣ ଭବସାଗର ଉଦ୍ଧାର ପାଇପାରିବ? ସେ ଭବସାଗର ଡୁବିକି ରହିବ, ଆପଣ ଯାହାକୁ କୃପା କରିବେ ସେ ଭବସାଗର ପାର ହୋଇପାରିବ। ତେଣୁ ଏ ଗୋଟେ ଶିକ୍ଷା ବର୍ଣ୍ଣନା କରାଯାଏ। ଆଉ ଗୋଟେ କଥା ହେଉଛି ଭଗବାନ ରାମଚନ୍ଦ୍ର ଚାହିଁଥିଲେ ରାବଣକୁ ଗୋଟିଏ ମୁହୂର୍ତ୍ତରେ ବିନାଶ କରିପାରିଥାନ୍ତେ, କିନ୍ତୁ ଭଗବାନ ରାମଚନ୍ଦ୍ର ଏସବୁ ଲୀଳା କଲେ। ଏ ଲୀଳା କରିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ଆଜି ଆମେ ଭଗବାନ ରାମଚନ୍ଦ୍ରଙ୍କ କଥା ଶ୍ରବଣ କରୁଛେ, ଭଗବାନ କିଭଳି ଭାବରେ ସବୁ ସବୁ ଲୀଳା କରିଥିଲେ, ବାନରମାନଙ୍କର ସାହାଯ୍ୟ ନେଇଥିଲେ, ସୁଗ୍ରୀବଙ୍କର ସାହାଯ୍ୟ ନେଇଥିଲେ, ତାପରେ ଜାମ୍ବବାନଙ୍କର ସାହାଯ୍ୟ ନେଇଥିଲେ, ଏମାନେ ସବୁ ସାହାଯ୍ୟ ନେଇ ରାବଣ ବିରୁଦ୍ଧରେ ଜୟ ରାବଣ ବିରୁଦ୍ଧରେ ସେ ସିଦ୍ଧି ପାଇପାରିଲେ। ଏ ଯେଉଁ ଲୀଳା କଲେ ଭଗବାନ ଚାହିଁଥିଲେ ଗୋଟେ ମୁହୂର୍ତ୍ତରେ ସବୁ କରିପାରିଥାନ୍ତେ, ରାବଣ ବଧ କରିପାରିଥାନ୍ତେ, ଭଗବାନ ପାଇଁ କିଛି ବଡ଼ କଥା ନୁହଁ। ଭଗବାନ ଯେତେବେଳେ ବାମନଦେବ ରୂପରେ ଆସିଥିଲେ ଗୋଟିଏ ପାଦକୁ ବଢ଼େଇ ଦେଇଥିଲେ, ତ୍ରିଜଗତ ଯେଉଁ ରହିଛି ସବୁ ପାର ହେଇ ତ୍ରିଜଗତ ଚାଲିଯାଇଥିଲା ଭଗବାନ ପାଦପଦ୍ମ, ଗୋଟିଏ ପାଦରେ ସବୁ ମାପି ଦେଇଥିଲେ, ଉପରଲୋକ ଯେଉଁ ରହିଛି ମାପି ଦେଇଥିଲେ, ଆଉ ଗୋଟିଏ ପାଦରେ ନିଚ ଲୋକ ସବୁ ମାପି ଦେଇଥିଲେ, ଦୁଇ ପାଦରେ ସବୁ ମାପିଦେଲେ, ସମସ୍ତ ବ୍ରହ୍ମାଣ୍ଡକୁ ମାପିଦେଲେ ଭଗବାନ। ତେଣୁ ଭଗବାନ ଚାହିଁଥିଲେ ଗୋଟିଏ ପାଦରେ ସେ ସମୁଦ୍ର ପାର ହେଇପାରିଥାନ୍ତେ, କିନ୍ତୁ ଏ ଯେଉଁ ଲୀଳା କଲେ, ସମସ୍ତେ ସବୁ ସାହାଯ୍ୟ କଲେ, ସେତୁ ବନ୍ଧ ନିର୍ମାଣ କରାଗଲା, ଏ ଭଗବାନଙ୍କ ଲୀଳାକୁ ଆମେ ଆଜି ସ୍ମରଣ କରି ଆନନ୍ଦ ପ୍ରାପ୍ତ ହେଉଛେ, ଭଗବାନ କଥା ଶ୍ରବଣ କରୁଛେ, ଏ ଆନନ୍ଦ ଆମେ ଏସବୁ ପରିତ୍ରାଣାୟ ସାଧୁନା, ସାଧୁମାନଙ୍କୁ ସେ ଏଇଭଳି ଭାବରେ ଆନନ୍ଦ ପ୍ରଦାନ କରନ୍ତି, ତାଙ୍କୁ ଯଦି ଦୁଃଖରୁ ତ୍ରାଣ କରନ୍ତି ତା ନୁହଁ, କେବଳ ତା ନୁହଁ, ଏଇ ଭଗବାନ କଥା ସବୁ ଯେଉଁ ଲୀଳା ରହିଛି ଆମେ ଶ୍ରବଣ କରୁଛେ ଭଗବାନ କଥା। ଗତ ସାତ ଦିନ ଧରି ଶ୍ରବଣ କଲେ ଯଯାତି ମହାରାଜଙ୍କ କଥା, ସେ ଭଗବାନଙ୍କୁ ପାଖରେ ପ୍ରାପ୍ତ ହେଲେ। ରାମଚନ୍ଦ୍ରଙ୍କ କଥା ଶ୍ରବଣ କରୁଛେ ତିନି ଦିନ ହେଲାଣି, ମଝିରେ ମଝିରେ ଭରତ ମହାରାଜ ରାମଚନ୍ଦ୍ରଙ୍କ କଥା କହନ୍ତି, ହନୁମାନଜୀଙ୍କ କଥା କହନ୍ତି, ଭଗବାନ ଚାହିଁଥିଲେ ଗୋଟିଏ ମୁହୂର୍ତ୍ତରେ ରାବଣଙ୍କୁ ହତ୍ୟା କରିଦେଇପାରିଥାନ୍ତେ, କିନ୍ତୁ ଏଇ ଯେଉଁ ଲୀଳା କଲେ, ଜୟ ଶ୍ରୀ ସୀତାରାମ ହନୁମାନ ଯୋଗୀ, ଏଇ ଯେଉଁ ଲୀଳା କଲେ, ଏଇ ଲୀଳାକୁ ଆମେ ଶ୍ରବଣ କରୁଛେ। ଥରେ ଯେତେବେଳେ ଅଯୋଧ୍ୟାରେ ଏ ଯେଉଁ ବାବରି ମସଜିଦକୁ ମଗାଯାଉଥିଲା ସେହି ସମୟରେ ଏମାନେ ଯେଉଁ ନ୍ୟୁଜ୍ ପେପର୍ ମାନେ ସେମାନେ ସବୁ ପ୍ରଶ୍ନ ପଚାରିଥିଲେ, କେବେ ରାମ ମନ୍ଦିର ନିର୍ମାଣ ହୋଇଥିଲେ, କେବେ ରାମଜୀ ଆସିଥିଲେ, କେବେ ଆସିଥିଲେ, ସେ ପ୍ରଶ୍ନ ପଚାରିଥିଲେ। ଭଗବାନ ରାମଚନ୍ଦ୍ର ଆସିଥିଲେ ତ୍ରେତା ଯୁଗର ଅନ୍ତିମରେ, ତ୍ରେତା ଯୁଗ ପରେ ଦ୍ୱାପର ଯୁଗ ହେଲା, ଦ୍ୱାପର ଯୁଗର ପରିମାଣ ହେଉଛି 864,000 ବର୍ଷ, ଏବଂ ତାପରେ କଳିଯୁଗର ବର୍ତ୍ତମାନ 5,500 ବର୍ଷ ଯାଇଛି। ତେଣୁ 870,000 ବର୍ଷ ଧରି ଭଗବାନ ରାମଚନ୍ଦ୍ର ଯେଉଁ ଲୀଳା କରିଥିଲେ ସେ ଲୀଳାକୁ ଆମେ ଶ୍ରବଣ କରୁଛେ, ଏବଂ ଲକ୍ଷ ଲକ୍ଷ ବର୍ଷ ଧରି ଏଇଟାକୁ ମଧ୍ୟ ଶ୍ରବଣ ଚାଲିବ, ଭଗବାନଙ୍କର ଏ ଯଶ ଶ୍ରବଣ କରିବେ ଭଗବାନ ଭକ୍ତମାନେ, ଏବଂ ଏଇଥିରେ ସେମାନେ ଆନନ୍ଦ ପ୍ରାପ୍ତ ହେବେ। ତେଣୁ ଏଇଭଳି ଭାବରେ ଆହୁରି ବହୁତ କଥା ରହିଛି, ବିଭୀଷଣ ଯଦି ରାମଚନ୍ଦ୍ର ଶରଣ ଗଲେ ସବୁ ଭଗବାନ ରାମଚନ୍ଦ୍ର ଗୋଟେ କଥା କହିଥିଲେ, ବାନର କଥା କହିଥିଲେ, ବିଭୀଷଣକୁ ଶରଣ ଦେଇଥିଲେ, ସେଇଭଳି ଭାବରେ ଆଉ ମଧ୍ୟ ରହିଛି ସାଧୁମାନଙ୍କ କୃପାରୁ ଏଇ ଭଗବାନ ରାମଚନ୍ଦ୍ର ଯେଉଁ ରାବଣକୁ ହତ୍ୟା କରିଥିଲେ, ଅଗସ୍ତ୍ୟ ମୁନି ତାଙ୍କୁ ଦେଇଥିଲେ ପ୍ରଦାନ କରିଥିଲେ, ଶିର ଯେଉଁ ସର କ୍ଷୀର ସର ଦେଇଥିଲେ ପ୍ରଦାନ କରିଥିଲେ, ଯେଉଁଥିରା କି ସେ ରାବଣକୁ ହତ୍ୟା କରିଥିଲେ, ସାଧୁଙ୍କ କୃପା ଏଇଟା ରହିଛି। ସେଭଳି ଭାବରେ ଅନ୍ତିମ ଶିକ୍ଷା ଆମେ କହିବା କିଭଳି ଭାବରେ ଭଗବାନଙ୍କୁ ଆମେ ସ୍ୱାଗତ କରିବା। ଆଜି ଆମେ ସେ କଥା କହୁଥିଲେ, ମହାରାଜ କଥା କହୁଥିଲେ, 14 ବର୍ଷ ବନବାସ ପରେ ଯେତେବେଳେ ଭଗବାନ କରୁଛନ୍ତି ସେହି ସମୟରେ ଅଯୋଧ୍ୟାବାସୀମାନେ ଏ ଦୀପାବଳି ତିଥିରେ ଯେଉଁ ଆମେ ପ୍ରଜ୍ୱଳନ କଲେ, ଦୀପ ପ୍ରଜ୍ୱଳନ କରିକି ଭଗବାନ ରାମଚନ୍ଦ୍ରଙ୍କୁ ସ୍ୱାଗତ କଲେ, ସେହିଭଳି ଭାବରେ ଅଯୋଧ୍ୟାବାସୀମାନେ ଭଗବାନ ରାମଚନ୍ଦ୍ରଙ୍କୁ ସ୍ୱାଗତ କରିଥିଲେ, ଏ ଦୀପାବଳି ତିଥିରେ ଦୀପ ପ୍ରଜ୍ୱଳନ କରି ଭଗବାନ ରାମଚନ୍ଦ୍ରଙ୍କୁ ସ୍ୱାଗତ କରିଥିଲେ। ସେହିଭଳି ଭାବରେ ଆମର ଅନ୍ତରରେ ଭଗବାନଙ୍କର ପ୍ରାର୍ଥନା କରି, ପ୍ରାର୍ଥନାର ବହୁ ଦୀପକୁ ପ୍ରଜ୍ୱଳନ କରି ଆମେ ଭଗବାନଙ୍କୁ ସ୍ୱାଗତ କରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ। ଏବଂ ଭଗବାନ ରାମଚନ୍ଦ୍ରଙ୍କର ଅନେକ ଶିକ୍ଷା ରହିଛି, ଅନେକ କୋଟି କୋଟି ମହାରାଜ କହୁଥିଲେ, କୋଟି କୋଟି ଗ୍ରନ୍ଥରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ବର୍ଣ୍ଣନା କରାଯାଇଛି, କିନ୍ତୁ ଆମର ସୀମିତ ଶକ୍ତି ମାଧ୍ୟମରେ, ସୀମିତ ଜ୍ଞାନ ମାଧ୍ୟମରେ ଭଗବାନ ରାମଚନ୍ଦ୍ରଙ୍କର କିସମ ପାଇଁ ଗୁଣଗାନ କଲେ, ସେ ଭଗବାନ ରାମଚନ୍ଦ୍ରଙ୍କର କୃପା ପ୍ରାର୍ଥନା କରି ଆମର କଥାକୁ ବିଶ୍ରାମ ଦେବା। जय श्रीमद सीताराम लखन हनुमान जी की, जय श्री प्रभुपाद महाराज की, जय श्री गुरुदेव की, जय अनंत कोटि वैष्णव वृंद की, जय संवेद गौर भक्त वृंद की, जय दाई गौर प्रमाण दे, जय श्री।